శ్రీమద్భాగవతం ద్వితీయ స్కందం అనుశయనం ఆత్మనః శక్తి ముక్తి అన్యథారూపం స్వరూపేణ వ్యవస్థితి నిరోధస్యానుశయనం ఆత్మనః శబ్దం బాధ నిరోధ దృశ్య జగతర శేష అశ తంకర భగవాంకర అనుశయనం పురుషావతార మహావిష్ణుకర యువనిద్రార శయనం ఆత్మన జీవవణంకర సహ సహిత శక్తి శక్తిమానక సహ ముక్తి ముక్తి హిత్వా త్యాగకరి అన్యథా అన్యథా రూపం రూప స్వరూపేణ స్వరూపేరే వ్యవస్థితి నిత్యస్థితి శుకరణవ మహావిష్ణుకర యోగనిద్ర పరే జీవమానకర ఉపాధి సహిత యో లయ అర్థాత్ ప్రళయరే భగవాన్ సహిత లయ తాహార నామ నిరోధ అర్థాత్ దృశ్య జగతర శేష మాయిక పరివర్తనశీల స్థూళ ఓ సూక్ష్మ రూపద్వయ పరిహార కరి జీవ యో సనాతన బా శాశ్వత స్థితి అర్థాత్ స్వరూపరి అవస్థాన కరే తాహార నామ మూర్తి భగవత్ కుహాయ ଆମେ ଅନେକ ବାର କହିଅଛେ ଯେ ଦୁଇ ପ୍ରକାର ଜୀବ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିତ୍ୟମୁକ୍ତ ଏବଂ କେତେକ ନିତ୍ୟବଦ୍ଧ ନିତ୍ୟବଦ୍ଧ ଜୀବମାନଙ୍କର ସ୍ୱାଭାବିକ ମନୋବୃତ୍ତି ହେଉଛି ଭୂତ ପ୍ରକୃତି ଉପରେ ପ୍ରଭାବ ବିସ୍ତାର କରି ତାହାକୁ ଉପଭୋଗ କରିବା ଏବଂ ସେଇଥିପାଇଁ ଏହି ଭୌତିକ ଦୃଶ୍ୟ ଜଗତ ନିତ୍ୟବଦ୍ଧ ଜୀବମାନଙ୍କୁ ଦୁଇ ପ୍ରକାର ସୁବିଧା ଦେବା ପାଇଁ ସୃଷ୍ଟି ହୋଇଛି ପ୍ରଥମଟି ହେଉଛି ବଦ୍ଧ ଜୀବକୁ ତାର ସ୍ୱାଭାବିକ ମନୋବୃତ୍ତି ଅନୁଯାୟୀ କ୍ରିୟା କରି ଦୃଶ୍ୟ ଜଗତକୁ ଉପଭୋଗ କରିବାକୁ ସୁବିଧା ଦେବା ଏବଂ ଦ୍ୱିତୀୟଟି ହେଉଛି ବଦ୍ଧ ଜୀବକୁ ଭଗବତ ଧାମକୁ ଫେରିଯିବା ନିମନ୍ତେ ସୁବିଧା ଦେବା ତେଣୁ ଦୃଶ୍ୟ ଜଗତର ପ୍ରାୟ ପରେ ଅଧିକାଂଶ ବଦ୍ଧ ଜୀବ ଯୋଗ ନିଦ୍ରାରେ ସ୍ନାନ କରିଥିବା ମହାବିଷ୍ଣୁଙ୍କର ଶରୀରରେ ପ୍ରବେଶ କରନ୍ତି। ଯେତେବେଳେ ପୁଣି ସୃଷ୍ଟି ହେବ ସେତେବେଳେ ସେମାନେ ମହାବିଷ୍ଣୁଙ୍କର ଶରୀରରୁ ପୁଣି ବାହାରିବେ। କିନ୍ତୁ ବେଦବିଧି ବା ଶବ୍ଦବ୍ରହ୍ମଙ୍କୁ ଅନୁସରଣ କରୁଥିବା କେତେକ ବଦ୍ଧ ଜୀବ ଭଗବତ ଧାମକୁ ଫେରିଯିବା ପାଇଁ ସମର୍ଥ ହୁଅନ୍ତି। ସେମାନେ ଜଡ଼ିୟ ସ୍ଥୂଳ ଓ ସୂକ୍ଷ୍ମ ଶରୀର ତ୍ୟାଗ କରି ମୌଳିକ ଦିବ୍ୟ ଶରୀର ଲାଭ କରନ୍ତି। ଯେଉଁ ଜୀବଗଣ ଭଗବତ ସମ୍ବନ୍ଧରୁ ବିଚ୍ୟୁତ ହୋଇଥାନ୍ତି ବା ସେ ସମ୍ବନ୍ଧ ବିସ୍ମୃତ ହୋଇଥାନ୍ତି ସେଇମାନେ ଜଡ଼ ଶରୀର ଲାଭ କରନ୍ତି। ଏବଂ ଏ ଦୃଶ୍ୟ ଜଗତର ସ୍ଥିତି କାଳ ମଧ୍ୟରେ ବଦ୍ଧ ଜୀବଗଣ ସେମାନଙ୍କର ମୌଳିକ ଜୀବନଧାରା ପୁନର୍ଜାଗ୍ରତ କରିବା ନିମିତ୍ତ ଏକ ସୁଯୋଗ ପାଆନ୍ତି। ଭଗବାନ ତାଙ୍କର ବିଭିନ୍ନ ଅବତାରମାନଙ୍କ ଜରିଆରେ ବଦ୍ଧ ଜୀବ ପ୍ରତି କୃପା କରି ଯେଉଁ ସବୁ ବୈଦିକ ସାହିତ୍ୟ ପ୍ରଣୟନ କରିଥାନ୍ତି ସେହି ସାହିତ୍ୟମାନଙ୍କ ସାହାଯ୍ୟରେ ଏ ଜାଗରଣର ସୁବିଧା ମିଳେ। ଏପରିକି ଏ ପ୍ରକାର ଦିବ୍ୟ ସାହିତ୍ୟମାନଙ୍କର ଅଧ୍ୟୟନ ବା ଶ୍ରବଣ ବ୍ୟକ୍ତିକୁ ଭୌତିକ ସ୍ଥିତି ଜନିତ ବଦ୍ଧାବସ୍ଥାରୁ ମୁକ୍ତ ହେବା ନିମିତ୍ତ ସାହାଯ୍ୟ କରେ। ସମସ୍ତ ବୈଦିକ ସାହିତ୍ୟର ଲକ୍ଷ୍ୟ ହେଉଛି ଭଗବତ ଭକ୍ତି ବା ଭଗବାନଙ୍କର ପ୍ରେମମୟୀ ସେବା। ଏବଂ ଯେତେବେଳେ ବ୍ୟକ୍ତି ଏହି ଭକ୍ତି ଯୋଗରେ ସ୍ଥିର ହୋଇଯାଏ ସେତେବେଳେ ସେ ସାଙ୍ଗେ ସାଙ୍ଗେ ବଦ୍ଧାବସ୍ଥାରୁ ମୁକ୍ତ ହୋଇଯାଏ। ବଦ୍ଧ ଜୀବ କେବଳ ଅଜ୍ଞତା ଯୋଗୁଁ ହିଁ ଭୌତିକ ସ୍ଥୂଳ ଓ ସୂକ୍ଷ୍ମ ଶରୀର ପ୍ରାପ୍ତ ହୋଇଅଛି। ଏବଂ ଯେତେବେଳେ ସେ ଭଗବତ ଭକ୍ତି ଯୋଗରେ ସ୍ଥିର ହୋଇଯାଏ ସେତେବେଳେ ବଦ୍ଧାବସ୍ଥାରୁ ମୁକ୍ତ ହେବା ନିମିତ୍ତ ଯୋଗ୍ୟ ହୋଇଯାଏ। ଯେହେତୁ ଭଗବାନ ସମସ୍ତ ଆନନ୍ଦ ଓ ଆକର୍ଷଣର ଉତ୍ସ ତେଣୁ ଏ ଭଗବତ ଭକ୍ତି ଭଗବାନଙ୍କ ପ୍ରତି ଏକ ଦିବ୍ୟ ଆକର୍ଷଣ ଅଟେ। ପ୍ରତ୍ୟେକ କିଛି ଆନନ୍ଦମୟ ରସ ଆସ୍ୱାଦନ କରିବାକୁ ଚାହାନ୍ତି କିନ୍ତୁ ବ୍ୟକ୍ତି ଜାଣିନାହିଁ ସମସ୍ତ ଆନନ୍ଦ ଓ ଆକର୍ଷଣର ପରମ ଉତ୍ସ କିଏ। ରସବୈ ସହ ରସଂ ହି ଏବାୟଂ ଲବ୍ଧାନନ୍ଦୀ ଭବତି। ବେଦମନ୍ତ୍ରରୁ ସମସ୍ତ ଆନନ୍ଦ ଓ ଆକର୍ଷଣର ପରମ ଉତ୍ସ କଥା ଜଣାଯାଏ। ପରମପୁରୁଷ ଭଗବାନ ହେଉଛନ୍ତି ସମସ୍ତ ଆନନ୍ଦର ଅନନ୍ତ ଉତ୍ସ। ଏବଂ ଯେ ଭାଗ୍ୟବାନ ସେ ଶ୍ରୀମଦ୍ ଭାଗବତ ସଦୃଶ ଦିବ୍ୟ ସାହିତ୍ୟମାନଙ୍କରୁ ଏକଥା ଜାଣିବାର ସୁଯୋଗ ଲାଭ କରେ ଏବଂ ଭଗବତ ସାମ୍ରାଜ୍ୟରେ ତାର ଉପଯୁକ୍ତ ସ୍ଥାନ ଲାଭ କରିବା ନିମିତ୍ତ ଚିରକାଳ ପାଇଁ ମୁକ୍ତ ହୋଇଯାଏ। ଆଜି ସର୍ବପ୍ରଥମେ ଆମର ଏଇ ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭଗବାନ ସଂଘ ଇସ୍କନ କେନ୍ଦ୍ରର ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଆଜିର ସ୍ୱାଗତ ଜଣାଉଛୁ। ଆଜିର ଏହି ରବିବାର କାର୍ଯ୍ୟକ୍ରମରେ ଆମର ନଗର କୀର୍ତ୍ତନ ପରେ ବିଭିନ୍ନ ଭଜନ ପାଠ ହେଲା, ଭଜନ କୀର୍ତ୍ତନ କରାଗଲା, ତାପରେ ଆମେ ଭାଗବତ ପାଠ କରିବା। ଆମର ସ୍ଥିର ହୋଇଯାଇଛି ଗତକାଲି ମିଟିଂରେ ଯେ ଆମେ ଭାଗବତ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷ କରିବାକୁ ପଡ଼ିବ। ତାପରେ ଆମର ଯେଉଁ ନୂତନ ଭକ୍ତମାନେ ଆସୁଛନ୍ତି ସେମାନଙ୍କୁ କେମିତି ନାମ ଜପ କରିବାକୁ ପଡ଼ିବ ସେଟା ଶିକ୍ଷା ଦିଆଯିବ। ଏବଂ ତାପରେ ଆମର ଯେଉଁ ରହିଛି ଆମର ପରିଷଦର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ସେ କାର୍ଯ୍ୟକ୍ରମ ସମୟରେ ସୂଚନା ଦିଆଯିବ। ଏଭଳି ଭାବରେ ବିଧିବଦ୍ଧ ଭାବରେ ନିୟମ ଅନୁସାରେ ସବୁ କାର୍ଯ୍ୟକ୍ରମ କରାଯିବ ଏବଂ ପ୍ରସାଦ ଗୋଟେ ଭାବରେ ସମସ୍ତେ ପ୍ରସାଦ ପାଇବେ। ତେଣୁ ଆମେ ଚେଷ୍ଟା କରିବା ସେଇଭଳି ଭାବରେ ସେ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ। ତେଣୁ ଆମର ଏଇ ଯେଉଁ ଭାଗବତମରେ ଯେଉଁ ଦ୍ୱାଦଶ ସ୍କନ୍ଧ ରହିଛନ୍ତି, ଭାଗବତମ ହେଉଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର ହେଉଛନ୍ତି ଭାଗବତମ। ନିଗମ କଳ୍ପତରୁ ଗାଇତମ ଫଳମ, ଯେତେ ବୈଦିକ ଯେଉଁ ସାହିତ୍ୟ ସବୁ ଅଛନ୍ତି ତାକୁ ଗୋଟେ କଳ୍ପବୃକ୍ଷ ସହିତ ତୁଳନା କରାଯାଇଛି। କଳ୍ପବୃକ୍ଷ କହିଲେ ଯେମିତି ଆମେ ଗୋଟେ ବୃକ୍ଷ ଆମର ଭୌତିକ ଜଗତରେ ଯେଉଁ ବୃକ୍ଷ, ଏ ବୃକ୍ଷରେ ଯେମିତି ଆମର ଏଠି ପଣସ ଗଛ ସବୁ ରହିଛି, ଏ ବର୍ତ୍ତମାନ ପଣସର ସମୟ ରହିଛି, ଆମେ କିଛିଦିନ ପରେ ସେ ପଣସ ପାଚିବ ଏବଂ ସେଇ କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ପଣସ ଆମେ ଗୋଟେ ପଣସ ଗଛରେ ପାଇବା। କିନ୍ତୁ ଚିତ୍ ଜଗତର ଯେଉଁ ତରୁ, ଯାହାକୁ କଳ୍ପତରୁ ବୋଲି କୁହାଯାଉଛି, ସେ ତରୁରେ ଯେକୌଣସି ଫଳ ଯେକୌଣସି ସମୟରେ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ପରିମାଣରେ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ବେଦକୁ ମଧ୍ୟ ସେଭଳି ଭାବରେ ଗୋଟେ କଳ୍ପତରୁ ବୋଲି ତୁଳନା କରାଯାଇଛି ଏବଂ ସେଇ କଳ୍ପତରୁ ରୂପକ ବେଦର ପକ୍ୱ ସୁପକ୍ୱ ମିଷ୍ଟ ଫଳ ହେଉଛନ୍ତି ଶ୍ରୀମଦ୍ ଭାଗବତମ୍। ତେଣୁ ଶ୍ରୀମଦ୍ ଭାଗବତମ୍କୁ ମହାପୁରାଣ ବୋଲି କୁହାଯାଉଛି। କାହିଁକି ନା ଏ ମହାପୁରାଣରେ 10ଟି ବିଷୟ ରହିଛି। 10ଟି ବିଷୟ ଯେଉଁ ରହିଛନ୍ତି ସେ 10ଟି ବିଷୟ ହେଉଛି ଏଇ ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କଥା କୁହାଯାଉଛି। ଅତ୍ର ସର୍ଗ ବିସର୍ଗଶ୍ଚ ସ୍ଥାନ ପୋଷଣ ମୋଦୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତି ରାଶିୟ। ଏଇ 10ଟି ବିଷୟ ଭାଗବତରେ ବର୍ଣ୍ଣନା କରାଯାଇଛି। ଯେଉଁଥିପାଇଁ କି ଯଦିଓ 18ଟି ପୁରାଣ ଅଛନ୍ତି ଏବଂ ଅନ୍ୟ 17ଟି ଯାକ ପୁରାଣ ରଚନା କରିସାରିଛନ୍ତି ବ୍ୟାସରେ ସମସ୍ତ ବୈଦିକ ଶାସ୍ତ୍ର ଇତିହାସ ପୁରାଣ ଇତ୍ୟାଦି ସମସ୍ତ ରଚନା କରିସାରିକି ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହେଉନାହାନ୍ତି ବା ଶାନ୍ତି ପ୍ରାପ୍ତ ହେଉନାହାନ୍ତି। ତେଣୁ ଅନ୍ତିମରେ ଯେତେବେଳେ ସେ ଶ୍ରୀମଦ୍ ଭାଗବତମ ରଚନା କଲେ ସେଥିରେ ହିଁ ସେ ସନ୍ତୋଷ ପ୍ରାପ୍ତ ହେଲେ। ତେଣୁ ଏଇ ଶ୍ରୀମଦ୍ ଭାଗବତମରେ ଅନ୍ୟ ପୁରାଣ ମାନଙ୍କରେ ପାଞ୍ଚଟି ବିଷୟ ରହିଛି, କିନ୍ତୁ ଏହି ପୁରାଣରେ ଶ୍ରୀମଦ୍ ଭାଗବତ ମହାପୁରାଣରେ ଏତେ 10 ବିଷୟ ରହିଛି, ଯେଉଁଥିପାଇଁ କି ଏ ଶ୍ରୀମଦ୍ ଭାଗବତମର ଏତେ ମହାନ ମହାପୁରାଣ ବୋଲି କୁହାଯାଉଛି। ଏବଂ ଏ ମହାପୁରାଣରେ ଯେକୌଣସି ପ୍ରଶ୍ନର ଉତ୍ତର ଆମେ ପ୍ରାପ୍ତ ହୋଇପାରିବା। ତେଣୁ ଏଇ ଯେଉଁ 10 ବିଷୟ ରହିଛି, ଏ 10 ବିଷୟ ହେଉଛି ସମସ୍ତ ଯେତେ ଜ୍ଞାନ ଅଛି ସବୁ ଜ୍ଞାନ ଏଇ 10 ବିଷୟରେ ହିଁ ରହିଛି। ଏସବୁ 10 ବିଷୟ କ'ଣ ନା, ଗୋଟେ ହେଉଛି ସ୍ୱର୍ଗ, ଆଉ ପୂର୍ବରୁ ସବୁ ସେ ବର୍ଣ୍ଣନା କରାଯାଇଛି ସ୍ୱର୍ଗ। ସ୍ୱର୍ଗ ହେଉଛି ସୃଷ୍ଟି, ଯେଉଁ ଭଗବାନ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି ନା ଭଗବାନ ଠାରୁ ସୃଷ୍ଟି ହେଉଛି, ଜନ୍ମାଦି ଅଶ୍ୟ ଯତ, ଏଇ ପ୍ରଥମ ଶ୍ଳୋକରୁ ଭାଗବତ ଆରମ୍ଭ ହୋଇଛନ୍ତି। ସବୁକିଛି ସୃଷ୍ଟି ଆମେ କାହାଠୁ ଭାବୁଛେ, ଯେମିତି ମନେକର ବୈଜ୍ଞାନିକମାନେ, ବୈଜ୍ଞାନିକମାନେ ଯେମିତି ଆଇନଷ୍ଟାଇନ୍, ଆଇନଷ୍ଟାଇନ୍ ଥରେ ଯେତେବେଳେ ଅନୁସନ୍ଧାନ କରୁଥିଲେ ବିଜ୍ଞାନ ବିଷୟରେ ଚିନ୍ତା କରୁଥିଲେ, ଗୋଟେ ସେ ଦେଖିଲେ ଗୋଟେ ଆଇନଷ୍ଟାଇନ୍ ନ୍ୟୁଟନ୍ ଦେଖିଲେ ଯେ ଗୋଟେ ଆପଲ୍ ଗଛରୁ ଗୋଟେ ଫଳଟେ ପଡ଼ିଗଲା, ଆପଲ୍ଟେ ପଡ଼ିଗଲା, ପାଚିକି ତଳେ ପଡ଼ିଯାଇଛି। ତେଣୁ ସେ ବୈଜ୍ଞାନିକ ସେ ଭାବିଲେ କ'ଣ ପାଇଁ ଏଇଟା ଆପଲ୍ଟା କାହିଁକି ତଳୁ ପଡ଼ିଲା, କାହିଁ ମଝିରେ ରହିଲାନି, କାହିଁ ଉପରକୁ ଗଲାନି, ବା ସେଇଠି କାହିଁକି ଲାଗିକି ରହିଲାନି, ଏ ଭିତରେ ଚିନ୍ତା କରିକି ସେତେବେଳେ ସେ ଅନୁସନ୍ଧାନ କରିକିରି ଜାଣିଲେ ଯେ ଏହାର କାରଣ ହେଉଛି ମାଧ୍ୟାକର୍ଷଣ ଶକ୍ତି, ଗ୍ରାଭିଟେସନାଲ୍ ଫୋର୍ସ। ତେଣୁ ସିଏ ଏଇଟାକୁ ନିର୍ଣ୍ଣୟ କଲେ ଯେ ଏହାର କାରଣ ହେଉଛି ମାଧ୍ୟାକର୍ଷଣ ଶକ୍ତି। କିନ୍ତୁ ସେ ଜ୍ଞାନ ପୂର୍ଣ୍ଣ ଜ୍ଞାନ ନୁହଁ, କାହିଁକି ଯଦି ଆମେ ପ୍ରଶ୍ନ ପଚାରିବା ସେ ମାଧ୍ୟାକର୍ଷଣ ଶକ୍ତି କାହାର, ତାହେଲେ ଅନ୍ତିମ ଉତ୍ତର ଆସିବ ଯେ ସବୁକିଛି ଭଗବାନଙ୍କଠାରୁ ଆସିଛି। ମାୟା ଦକ୍ଷିଣ ପ୍ରକୃତି ଶ୍ୱେତେ ସଚରାଚରଂ ହେତୁନାନେନ କୌନ୍ତେୟ ଜଗଦ୍ଭିଃ ପରିବର୍ତ୍ତିତେ। ଭଗବଦ୍ଗୀତାର ଦଶମ ଅଧ୍ୟାୟରେ ଭଗବାନ ସେଟା କହୁଛନ୍ତି, ଭଗବଦ୍ଗୀତା ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ମାୟା ଦକ୍ଷିଣ ପ୍ରକୃତି, ଭଗବାନଙ୍କ ଅନୁସାରେ ସବୁକିଛି, ଯେହେତୁ ସେ ସବୁକିଛି ସୃଷ୍ଟି କରିଛନ୍ତି ତେଣୁ ସେ ସବୁ ସୃଷ୍ଟିର ସେ ହେଉଛନ୍ତି ନିୟନ୍ତ୍ରଣକାରୀ। ମାୟା ଦକ୍ଷିଣ ଭଗବାନଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ଅଧ୍ୟକ୍ଷତାରେ ସବୁକିଛି ଏ ଭୌତିକ ପରିବର୍ତ୍ତନ ଯାହା ସବୁ ହେଉଛି ସବୁକିଛି ଭଗବାନଙ୍କର ଅଧ୍ୟକ୍ଷତାରେ ହିଁ ହେଉଛି। ତେଣୁ ଇଏ ହେଉଛି ପ୍ରକୃତ କାରଣ, ଇଏ ହେଉଛି ପ୍ରକୃତ ଯେଉଁ ସବୁକିଛି ସବୁକିଛିର କାରଣର କାରଣ, ଅନ୍ତିମ କାରଣ ଯଦି ଯିବା ଯେମିତି ବ୍ରହ୍ମା କହୁଛନ୍ତି ସର୍ବକାରଣ କାରଣ, ସବୁକିଛି ଗୋଟେ ଯେଉଁ କାର୍ଯ୍ୟ ହେଉଛି ତାର ଗୋଟେ କିଛି କାରଣ ରହୁଛି, ଏବଂ ସେ କାରଣର ଅନ୍ତିମ କାରଣ ଯଦି ଆମେ ଦେଖିବା ଏ କାରଣର ଅନ୍ତିମ କାରଣ କ'ଣ, ଏଇ କାର୍ଯ୍ୟର ଅନ୍ତିମ କାରଣ ସେ କାରଣ ହେଉଛନ୍ତି ଭଗବାନ, ଯାହାକୁ ଜନ୍ମାଦି ଅଶ୍ୱଜାତ ବୋଲି କହିଲେ ସବୁକିଛିର ମୂଳ ହେଉଛନ୍ତି ଭଗବାନ। ତେଣୁ ଏ ସ୍ୱର୍ଗ ଯେଉଁ ହେଲା ପ୍ରଥମ ସୃଷ୍ଟି ହେଉଛି ଭଗବାନ ପ୍ରଥମେ ସୃଷ୍ଟି କରୁଛନ୍ତି, ତେଣୁ ଏଇ ପ୍ରଥମେ କେମିତି ଭୌତିକ ଜଗତ ସୃଷ୍ଟି ହେଉଛି ସେ ବିଷୟରେ ଆମେ ଏଇ ଭାଗବତଙ୍କୁ ଜାଣିବା, ଆଉ ପରେ ସବୁ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ ସ୍ୱର୍ଗ ଏବଂ ବିସର୍ଗ। ବିସର୍ଗ ହେଉଛି ଭଗବାନ ସୃଷ୍ଟି କରିସାରିଲା ପରେ ତା ପର ଯେଉଁ ସୃଷ୍ଟି ହେଉଛି ଯାହାକୁ ବ୍ରହ୍ମା ସୃଷ୍ଟି କରୁଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ବ୍ରହ୍ମା ହେଉଛନ୍ତି ଆମର ଏ ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ବ୍ରହ୍ମା, ସେ ଯେମିତି ଆମର ଇଞ୍ଜିନିୟର ମାନେ ବିଭିନ୍ନ ପ୍ରକାର ସୃଷ୍ଟି କରୁଛନ୍ତି, ବିଭିନ୍ନ ପ୍ରକାର କୋଠା ବାଡ଼ି ସବୁ ହେଉଛି ଇଞ୍ଜିନିୟରିଂ ନଲେଜରେ, ଇଞ୍ଜିନିୟରିଂ ଜ୍ଞାନ କୌଶଳରେ ସେ ସବୁ ହେଉଛି। ସେଭଳି ଭାବରେ ବ୍ରହ୍ମା ଏ ଭୌତିକ ଜଗତକୁ ପୁଣି ସୃଷ୍ଟିକୁ ବିସ୍ତାର କରିଛନ୍ତି, ଯେଉଁ ପ୍ରଥମେ ଯେଉଁ ସୃଷ୍ଟି ହେଇଥିଲା ଭଗବାନଙ୍କର ନାଭି ପଦ୍ମରୁ ଗୋଟେ ପଦ୍ମ ବାହାରିକିରି ପଦ୍ମ ଫୁଲରେ ବ୍ରହ୍ମା ସୃଷ୍ଟି ହେଇଛନ୍ତି, ସେଇ ପଦ୍ମନାଳକୁ ବ୍ରହ୍ମା ତାକୁ 14 ବିଭାଗରେ ବିଭକ୍ତ କରିଛନ୍ତି, 14 ବ୍ରହ୍ମାଣ୍ଡ। ଏ ଯେଉଁ ଆମେ ଯେଉଁ ବିଶ୍ୱବ୍ରହ୍ମାଣ୍ଡ ରହୁଛେ ଏଇ ବିଶ୍ୱବ୍ରହ୍ମାଣ୍ଡର ବ୍ରହ୍ମା ହେଉଛନ୍ତି ଚତୁର୍ମୁଖୀ ବ୍ରହ୍ମା, ଏବଂ ସିଏ ଏଇ 14 ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, ତାକୁ 14 ଭାଗରେ ବିଭକ୍ତ କରିଛନ୍ତି। ଆମେ ଏଇ ଯେଉଁ ପୃଥିବୀ ରହୁଛେ ଇଏ ହେଉଛି ମଧ୍ୟସ୍ଥଳରେ ରହିଛି, ଆଉ ଉପରେ ରହିଛି ଆମର ଯେଉଁ ଗାୟତ୍ରୀରେ ବର୍ଣ୍ଣନା କରୁଛି ଓଂ ଭୂର୍ଭୁବଃ ସ୍ୱଃ ତସ୍ୟ ବିଧୋ ବରେଣ୍ୟମ୍ ଭର୍ଗଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଏ ଭୂଲୋକ ଉପରେ ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ ଯେଉଁଠି ବ୍ରହ୍ମା ରହୁଛନ୍ତି। ଏ 7 ଲୋକ ରହିଲେ ଉର୍ଦ୍ଧ ଲୋକ, ଏବଂ ତଳେ ରହିଲେ 7 ଲୋକ ଯାହାକୁ କୁହାଯାଉଛି କ'ଣ ନା ଅତଳ, ବିତଳ, ସୁତଳ, ତଳାତଳ, ନଈତଳ, ରସାତଳ ଏବଂ ପାତାଳ। ତେଣୁ ଏଇ ଯେଉଁ 14 ବ୍ରହ୍ମାଣ୍ଡ ସୃଷ୍ଟି କରାଗଲା ଏଇଟା ବ୍ରହ୍ମା ସୃଷ୍ଟି କରିଛନ୍ତି, ଏହାକୁ ବିସର୍ଗ ବୋଲି କୁହାଯାଉଛି। ଅତ୍ର ସର୍ଗ ବିସର୍ଗ ସ୍ଥାନ, କେଉଁଠି କିଏ ରହିବେ ସ୍ଥାନ, ଆମେ ଯେମିତି ଭୂଲୋକରେ ଆମେ ମନୁଷ୍ୟମାନେ ରହୁଛନ୍ତି, ସେମିତି ସ୍ୱର୍ଗ ଲୋକରେ ଦେବତାମାନେ ରହୁଛନ୍ତି, ଭୂଗୋଲୋକରେ ଭୂତ ପ୍ରତ୍ୟେକ ରହୁଛନ୍ତି, ମହାଲୋକରେ ସବୁ ଆହୁରି ଉନ୍ନତର ଲୋକମାନେ ସବୁ ସେଠି ବାସ କରୁଛନ୍ତି। ବ୍ରହ୍ମା ଏବଂ ବ୍ରହ୍ମାଙ୍କର ଯେଉଁମାନେ ଅନୁଗାମୀମାନେ ଅଛନ୍ତି ସେମାନେ ବ୍ରହ୍ମଲୋକରେ ବାସ କରୁଛନ୍ତି। ସପ୍ତର୍ଷି ଲୋକ ରହିଛି, ଧ୍ରୁବ ରହୁଛନ୍ତି ସପ୍ତର୍ଷି ମଣ୍ଡଳରେ, ଧ୍ରୁବ ଲୋକ ରହିଛି। ଏମିତି ସେଭଳି ଭାବରେ ନିମ୍ନରେ ସବୁ ବିଭିନ୍ନ ଲୋକ ରହିଛି, ପାତାଳ ଲୋକ, ସତର ଲୋକ, ସୁତଳରେ ବଳି ମହାରାଜ ରହିଛନ୍ତି। ଏଇଭଳି ଭାବରେ ବିଭିନ୍ନ ଲୋକରେ କିଏ କେଉଁଠି ରହିବ ସେଟା ସ୍ଥାନ ବୋଲି କୁହାଯାଉଛି। ଏବଂ ପୋଷଣ କହିଲେ ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ପୋଷଣ କରନ୍ତି ବା ତାଙ୍କୁ ପାଳନ କରନ୍ତି। ଭଗବାନ ଯେମିତି ଆମର ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନମ ସୁଜାମ୍ୟହମ ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ପରିତ୍ରାଣାୟ ସାଧୁନାମ, ସାଧୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ଭଗବାନଙ୍କର କର୍ତ୍ତବ୍ୟ ହେଉଛି ତାଙ୍କୁ ରକ୍ଷା କରିବା, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ବିନାଶାୟ ଚ ସେମାନେ ବିନାଶ କରିବେ। ତେଣୁ ଏହି ପୋଷଣ ବିଷୟରେ ବିଶେଷ ଭାବରେ କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ପାଳନ କରନ୍ତି ଏ ବିଷୟରେ ଭାଗବତରେ ବର୍ଣ୍ଣନା କରାଯାଇଛି। ଏହି ବିଷୟ ଆସିବ ଭାଗବତର ଷଷ୍ଠ ସ୍କନ୍ଧରେ। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧରେ ବିଭିନ୍ନ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆମେ ଦେଖିବା ଭାଗବତ ପଞ୍ଚମ ସ୍କନ୍ଧରେ ଯେଉଁ ଛବିଶଟି ଅଧ୍ୟାୟ ଅଛି, ଅନ୍ତିମ ଛବିଶଟି ଅଧ୍ୟାୟରେ ନର୍କର ସବୁ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପାପ କାର୍ଯ୍ୟ କରିକିରି ଲୋକମାନେ କିଭଳି ବିଭିନ୍ନ ନର୍କକୁ ଯାଉଛନ୍ତି ସେ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଭୂଗୋଳ ଯେ ଆମେ ପାଠ ପଢ଼ୁଛେ, ପିଲାମାନେ ଆମର ସାର୍ ପଢ଼ାଉଥିବେ ସ୍କୁଲରେ, ପିଲାମାନେ ସବୁ ପଢ଼ାଉଛନ୍ତି ଭୂଗୋଳ, ଭୂଗୋଳ ଗୋଲ ଗୋଲ ମାନେ ସବୁ ଗୋଲ ଗୋଲାକାର, ହଁ ଯୋଉ ରହିଛି ଭୂଗୋଳ ସେଥିପାଇଁ କୁହାଯାଉଛି ଭୂଗୋଳ ମାନେ ସେ ଗୋଲ, ସବୁକିଛି ଗୋଲ ରହିଛି ରାଉଣ୍ଡ ଜିନିଷ, ହଁ ଗୋଲୋକ ମାନେ ବସନ୍ତି ଅଖିଳାତ୍ମକ ଗୋଲୋକ ସେ ମାନେ ଗୋଲ ସେଠି ରହିଛି। ତେଣୁ ଏଇ ଯୋଉ ଭୂଗୋଳ କିଏ କୋଉଠି ସ୍ଥାନ ସବୁ ରହିଛି ସେ ହେଉଛି ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧରେ ପୋଷଣ କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରୁଛନ୍ତି, ମୃତ୍ରାସର ଏମିତି ବିଭିନ୍ନ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ଏଇ ପୋଷଣ ବିଷୟରେ ବର୍ଣ୍ଣନା କରା, ଅଜାମିଳ ଅଜାମିଳ ଅନେକ ପ୍ରକାର ପାପ କାର୍ଯ୍ୟ କରିଛନ୍ତି, କିନ୍ତୁ ଅନ୍ତିମରେ ମୃତ୍ୟୁ ସମୟରେ ସେ ଭଗବାନଙ୍କ ନାମ ନେଇଛି, ସେତେବେଳେ ସେ ଭଗବାନ ତାଙ୍କର ରକ୍ଷା କରୁଛନ୍ତି, ତାଙ୍କର ଦୂତମାନଙ୍କୁ ପଠାଇକି ଭଗବାନ ତାଙ୍କୁ ରକ୍ଷା କରୁଛନ୍ତି। ଏହିସବୁ ପୋଷଣ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଷଷ୍ଠ ସ୍କନ୍ଧରେ। ଏବଂ ଉତୟ, ଉତୟ ହେଉଛି କର୍ମ ବାସନା, ହିରଣ୍ୟକଶିପୁ ତାଙ୍କର କର୍ମ ବାସନା ଅନୁସାରେ ସେ ଗୋଟେ ଅସୁର ଜନ୍ମ ପ୍ରାପ୍ତ ହେଉଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କର କର୍ମ ବାସନା ଅନୁସାରେ ଭଗବାନଙ୍କ ଭକ୍ତ ହେଉଛନ୍ତି। ତେଣୁ ଏଇ ଯୋଉ ଉତୟ ବା କର୍ମ ବାସନା ଏ ବିଷୟରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ଅଷ୍ଟମ ସ୍କନ୍ଧରେ ଆସିଲେ ମନ୍ୱନ୍ତର, ବ୍ରହ୍ମାଙ୍କର ଗୋଟେ ଦିନରେ ଚଉଦ ଜଣ ମନୁ ଆସନ୍ତି ଏବଂ ସେଇ ମନୁଙ୍କର ଏକସ୍ତରୀ ଦିବ୍ୟ ଯୁଗ, ତାଙ୍କର ଶାସନ ସମୟ ହେଉଛି ଏକସ୍ତରୀ ଦିବ୍ୟ ଯୁଗ। ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ତ୍ରେତୟା ଦ୍ୱାପର କଳି, ଏ ଚାରୋଟି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହେଉଛି। ତେଣୁ ଏ ଦିବ୍ୟ ଯୁଗ ଆମେ କଳ୍ପନା କରିପାରିବା ନାହିଁ, କାରଣ ଆମେ ଆମର ମାତ୍ର ଶହେ ବର୍ଷ ଆୟୁଷ। ତେଣୁ ଏହିଭଳି ଭାବରେ ଅନେକ ବର୍ଷ ଲକ୍ଷ ଲକ୍ଷ ବର୍ଷ ବିତିଗଲେ, ଚାରି ଲକ୍ଷ ବତିଶ ହଜାର ବର୍ଷ ବିତିଲେ ଯାଇକି କଳିଯୁଗର ସମୟ ଶେଷ ହେବ। ଏଇ କଳିଯୁଗର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ସମୟ ଯେଉଁଟା ଆଠ ଲକ୍ଷ ଚଉଷଠି ହଜାର ବର୍ଷ, କଳିଯୁଗର ତିନି ଗୁଣ ବାର ଲକ୍ଷ ଛୟାନବେ ହଜାର ବର୍ଷ ସେ ହେଉଛି ତ୍ରେତା ଯୁଗର ପରିମାଣ, ଏବଂ କଳିଯୁଗର ଚାରି ଗୁଣ ହେଉଛି ସତର ଲକ୍ଷ ଅଠେଇଶ ହଜାର ବର୍ଷ ଇଏ ହେଉଛି ସତ୍ୟ ଯୁଗର ପରିମାଣ। ତେଣୁ ଏହିଭଳି ଭାବରେ ସତ୍ୟ ତ୍ରେତୟା ଦ୍ୱାପର କଳି ଏ ଚାରୋଟି ଯୁଗ ମିଶିଲେ ତେୟାଳିଶ ଲକ୍ଷ କୋଡ଼ିଏ ହଜାର ବର୍ଷ ହେବ। ତେଣୁ ଇଏ ହେଉଛି ଗୋଟିଏ ଦିବ୍ୟ ବର୍ଷ। ଏହିଭଳି ଭାବରେ ଏକସ୍ତରୀ ଦିବ୍ୟ ଯୁଗ ଗଲେ ଜଣେ ମନୁଙ୍କର ସମୟ ସରିବ। ତେଣୁ ଏହିଭଳି ଭାବରେ ଚଉଦ ଜଣ ମନୁଙ୍କର ଚଉଦ ଇଣ୍ଟୁ ଏକସ୍ତରୀ ମାନେ ହଜାରେ ଦିବ୍ୟ ଯୁଗ ଯେତେବେଳେ ପାର ହେବ ସେତେବେଳେ ବ୍ରହ୍ମାଙ୍କର ଗୋଟେ ଦିନ ସରିବ। ତାଙ୍କର ପୁଣି ସେଇଭଳି ଭାବରେ ଗୋଟେ ରାତି ରହିଛି, ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ବ୍ରହ୍ମଣ ବିଧୁ, ହଜାରେ ଦିବ୍ୟ ଯୁଗ ହେଉଛି ବ୍ରହ୍ମାଙ୍କର ଗୋଟେ ଅହ ମାନେ ଗୋଟେ ଦିନ। ସେଇଭଳି ଭାବରେ ତେହରାତ୍ର ବିଦ୍ୟୋଜନା ତାଙ୍କର ସେଇଭଳି ଭାବରେ ରାତ୍ରି ମଧ୍ୟ ସେଇଭଳି ଭାବରେ ହଜାର ଦିବ୍ୟ ଯୁଗ। ତେଣୁ ଏଇ ଗୋଟିଏ ଦିବ୍ୟ ଯୁଗରେ ଗୋଟେ ଦିନରେ ଏକସ୍ତରୀ ଯୋଉ ମନୁ ଆସୁଛନ୍ତି, ଚଉଦ ଜଣ ମନୁ ଆସୁଛନ୍ତି, ସେଇ ଗୋଟିଏ ମନୁଙ୍କର ସମୟ ହେଉଛି ଏକସ୍ତରୀ ଦିବ୍ୟ ଯୁଗ। ତେଣୁ ଏ ମନ୍ୱନ୍ତର ବିଷୟରେ ଭାଗବତ ଅଷ୍ଟମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି ମନ୍ୱନ୍ତର। ତାପରେ ଆସୁଛନ୍ତି ଈଶାନ କଥା, ଈଶାନ କଥା ହେଉଛି ଭଗବାନ ଏବଂ ଭଗବାନଙ୍କର ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା ଭାଗବତ ନବମସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଦୁଇଟି ପ୍ରସିଦ୍ଧ ରାଜବଂଶ ଅଛି, କ୍ଷତ୍ରିୟ ବଂଶ ଅଛି, ଗୋଟେ ହେଉଛି ସୂର୍ଯ୍ୟବଂଶ ଏବଂ ଆଉ ଗୋଟେ ହେଉଛି ଚନ୍ଦ୍ରବଂଶ। ତେଣୁ ସୂର୍ଯ୍ୟବଂଶର ବର୍ଣ୍ଣନା ପ୍ରଥମେ ଭାଗବତ ନବମସ୍କନ୍ଧରେ ଚବିଶଟି ଅଧ୍ୟାୟରେ ପ୍ରଥମ ତେରଟି ଅଧ୍ୟାୟରେ ସୂର୍ଯ୍ୟବଂଶ ବିଷୟରେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟବଂଶ କହିଲେ ଭଗବାନଙ୍କର ସୂର୍ଯ୍ୟଙ୍କ ଠାରୁ ସୂର୍ଯ୍ୟ ଦେବତା ଯେଉଁ ବିବସ୍ୱାନ ବିବସ୍ୱାନଙ୍କ ଠାରୁ ଯେଉଁ ବଂଶ ପରମ୍ପରା ଆସୁଛନ୍ତି ତାଙ୍କୁ ସୂର୍ଯ୍ୟବଂଶ ବୋଲି କୁହାଯାଉଛି। ତେଣୁ ଏହି ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ତେଣୁ ତାପରେ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରାଯାଇଛି, ଚନ୍ଦ୍ରବଂଶରେ ଭଗବାନ କୃଷ୍ଣଚନ୍ଦ୍ର ଆସୁଛନ୍ତି। ତେଣୁ ଏହି ବିଶେଷ ଭାବରେ ଏହି ଦୁଇଟି କ୍ଷତ୍ରିୟ ବଂଶ ବିଷୟରେ ବର୍ଣ୍ଣନା କରିକିରି ଇଏ ହେଉଛି ଈଶାନ କଥା ଭାଗବତ ନବମସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମର ବର୍ତ୍ତମାନ ଭାଗବତଙ୍କ ନବମସ୍କନ୍ଧ ଷୋହଳ ଅଧ୍ୟାୟ ମନ୍ଦିରରେ ପାଠ କରାଯାଉଛି ଏବଂ ଏଇଭଳି ଭାବରେ ଚବିଶଟି ଅଧ୍ୟାୟ ପରେ ଦଶମ ସ୍କନ୍ଧ ଆସିବ। ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଆଶ୍ରୟ ତତ୍ତ୍ୱ ହେଉଛି ଏ ସବୁକିଛି ଯେଉଁ ଆମେ କହିଲେ ଯେଉଁ ବାରଟି ବିଷୟ ଦଶଟି ବିଷୟ ଅଛି ଏଇ ସବୁ ନଅଟି ଯାକ ବିଷୟ ଯାହାଙ୍କ ଉପରେ ଆଶ୍ରୟ କରନ୍ତି ସିଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସିଏ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଭଗବାନ କୃଷ୍ଣଙ୍କ ବିଷୟରେ ଭାଗବତମ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ନବଟି ଅଧ୍ୟାୟରେ ଭଗବାନଙ୍କର ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ଏଇ ନବଟି ଅଧ୍ୟାୟରେ ସେ ବର୍ଣ୍ଣନା କରନ୍ତି। ଇଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସବୁକିଛି ଭଗବାନଙ୍କଠାରେ ଆଶ୍ରୟ ନେଇଛନ୍ତି, ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ତେଣୁ ମନ୍ମଥର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ ଏବଂ ନିରୋଧ, ନିରୋଧ କହିଲେ ଯେଉଁ ସବୁକିଛି ଭୌତିକ ଜଗତ ଯେଉଁ ଧ୍ୱଂସ ହବ ସେ ବିଷୟରେ ଏଇଟା ବର୍ଣ୍ଣନା କରାଯାଉଛି। ନିରୋଧ ଶ୍ୟାନୁଶୟନମ ଆତ୍ମନ ସହ ଶକ୍ତି, ନିରୋଧ ଯେଉଁ ଭୌତିକ ଜଗତ କହିଲେ ଏ ସବୁବେଳେ ସୃଷ୍ଟି ହବ, କିଛି କାଳ ରହିବ ଏବଂ ଅନ୍ତିମରେ ସେଟା ଧ୍ୱଂସ ହେଇଯିବ ବା ନିରୋଧ କହିଲେ ପ୍ରଳୟ, ଚାରି ପ୍ରକାର ପ୍ରଳୟ ରହିଛି। ଏ ବିଷୟରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ସେ ବର୍ଣ୍ଣନା କରାଯିବ, ପ୍ରଳୟ ବିଷୟରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବିସ୍ତାର ଭାବରେ ସବୁ ବର୍ଣ୍ଣନା କରାଯିବ। ତେଣୁ ନିରୋଧ ଅର୍ଥ ହେଉଛି ଶ୍ୟାନୁଶୟନମ ଆତ୍ମନ ସହ ଶକ୍ତି, ଆମର ଏ ଯେଉଁ ଭୌତିକ ଜଗତ ଧ୍ୱଂସ ହେଇଗଲେ ତାହେଲେ ସବୁ ଯେଉଁ ଜୀବମାନେ ଥିଲେ ବା ଏତେ ସବୁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସେମାନେ ସବୁ କୁଆଡ଼େ ଯିବେ? ନା ସେମାନେ ଅନୁଶୟନମ ଭଗବାନ ଯେଉଁ ବିଷ୍ଣୁ ଯିଏକି ଶୟନ କରୁଛନ୍ତି, କ୍ଷୀରୋଦକ ଜଳରେ ଶୟନ କରୁଛନ୍ତି, ସେଇ ଜଳରେ ସବୁକିଛି ଭଗବାନଙ୍କ ପାଖରେ ସମସ୍ତେ କିଛି ଆଶ୍ରୟ ନେବେ ଶ୍ୟାନୁଶୟନମ ଭଗବାନ ଯେତେବେଳେ କାରଣାନବ ଜଳରେ ଭଗବାନ କାରଣାନବ ସାଇ ଭଗବାନ ଶୟନ କରୁଛନ୍ତି ଏବଂ ସେଇଠି ଅନ୍ତିମରେ ସମସ୍ତେ ସେଇଠି ଯାଇକି ତାଙ୍କର ଗର୍ଭରେ ସମସ୍ତେ ସେଇଠି ରହିବେ। ଯେତେ ଦିନ ପର୍ଯ୍ୟନ୍ତ ଏ ଭୌତିକ ଜଗତର ମାନେ ଭଗବାନଙ୍କର ଶରଣ ନେଇନାହାନ୍ତି ଯେତେ ଦିନ ପର୍ଯ୍ୟନ୍ତ ସେମାନେ ଏଇ ଭବବନ୍ଧନରେ ଅଛନ୍ତି, ଭୌତିକ ଜଗତର ବନ୍ଧନରେ ଅଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ସେମାନେ ଏଇ ଭୌତିକ ଜଗତରେ ହିଁ ଘୁରୁଥିବେ। ତେଣୁ ସେମାନେ ସେଇ କାରଣ ସେ ମହାବିଷ୍ଣୁଙ୍କର ଶରଣରେ ବା ତାଙ୍କର ଗର୍ଭରେ ହିଁ ରହିଥିବେ। ଯେତେ ଦିନ ପର୍ଯ୍ୟନ୍ତ ସେ ଏଇ ଭୌତିକ ଜଗତରେ ମୁକ୍ତି ହେଇପାରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ସେ ଏଇ ଭୌତିକ ଜଗତରେ ହିଁ ଘୁରୁଥିବେ। ତେଣୁ ନିରୋଧ ଯେତେବେଳେ ସମସ୍ତ ଭୌତିକ ବ୍ରହ୍ମାଣ୍ଡ ଧ୍ୱଂସ ହେଇଯାଉଛି ସେତେବେଳେ ସମସ୍ତ ଜୀବ ଯେଉଁମାନେ ବଦ୍ଧ ଅବସ୍ଥାରେ ଅଛନ୍ତି ସେମାନେ ସେଇ କାରଣଦେବ ସେଇ ବିଷ୍ଣୁଙ୍କର ଗର୍ଭରେ ଆଶ୍ରୟ ନିଅନ୍ତି। ଉପାଧିକ ବୋଲି କୁହାଯାଉଛି, ଉପାଧି କହିଲେ ଆମର ଯେଉଁ ବିଭିନ୍ନ ଏଇ ଶରୀର ଧାରଣାରେ ଆମେ ଅଛେ ବା ଏଇ ତ୍ରିଗୁଣ ଭିତରେ ଅଛେ ଇଏ ହେଉଛି ଆମର ଉପାଧି। ତେଣୁ ଇଏ ଉପାଧିକ ଜୀବ ସ୍ୱପାଧିକ ଜୀବ ଯେଉଁ କୁହାଯାଉଛି ଯେହେତୁ ସେ ଭୌତିକ ଜଗତରୁ ମୁକ୍ତି ପ୍ରାପ୍ତ ହେଇନାହିଁ ତେଣୁ ସିଏ ସେଇ ବ୍ରହ୍ମାଙ୍କର ସେଇ ବିଷ୍ଣୁଙ୍କର ଗର୍ଭରେ ହିଁ ଆଶ୍ରୟ ନେଇଥିବ, ଯେତେ ଦିନ ପର୍ଯ୍ୟନ୍ତ ସେ ମୁକ୍ତି ପାଇବ ନାହିଁ। ତେଣୁ ନିରୋଧ ଶ୍ୟାନୁଶୟନମ ଆତ୍ମନ ସହ ଶକ୍ତି, ଆମେ ସେଇ କାରଣଦେବ ସେଇ ବିଷ୍ଣୁଙ୍କର ଗର୍ଭରେ ହିଁ ରହିଥିବା। ଏବଂ ଆଉ ଗୋଟିଏ ତତ୍ତ୍ୱ ହେଉଛି ମୁକ୍ତି। ନିରୋଧ ଯେଉଁ କହିଲା ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମତେ ମନ୍ମଥର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ, ନିରୋଧ ନିରୋଧ କହିଲେ ଦଶ ଯେଉଁ ହେଉଛି ମୁକ୍ତି ହେଉଛି ଯେଉଁ ଏଇ ଭୌତିକ ଜଗତର ମୁକ୍ତି ପାଇବା। ମୁକ୍ତି ଅର୍ଥ କ'ଣ ଏଠି ବର୍ଣ୍ଣନା କରି ମୁକ୍ତି ନିତ୍ୱା ଅନ୍ୟଥା ରୂପମ ସ୍ୱରୂପେଣ ବ୍ୟବସ୍ଥିତ। ମୁକ୍ତି କହିଲେ କ'ଣ? ମୁକ୍ତି ହେଉଛି ଆମର ଆମେ ଯେଉଁ ରୂପ ବର୍ତ୍ତମାନ ଅଛେ ଇଏ ହେଉଛି ଅନ୍ୟଥା ରୂପ, ଇଏ ଆମର ପ୍ରକୃତ ସ୍ୱରୂପ ନୁହଁ। ମୁକ୍ତି ହେଉଛି ଏଇ ଯେଉଁ ଆମର ଯେଉଁ ଅନ୍ୟ ରୂପରେ ସବୁ ଆମେ ଅଛେ ଅନ୍ୟଥା ରୂପମ ଅଛି ଆକୁ ତ୍ୟାଗ କରିକି ମୁକ୍ତି ନିତ୍ୱ ଅନ୍ୟଥା ରୂପମ ସ୍ୱରୂପେଣ ବ୍ୟବସ୍ଥିତ। ଆମର ଯେଉଁ ପ୍ରକୃତ ସ୍ୱରୂପ, ଆମର ପ୍ରକୃତ ସ୍ୱରୂପ କ'ଣ? ଚୈତନ୍ୟ ଚରିତ୍ରମୃତ ବର୍ଣ୍ଣନା କରାଯାଇଛି ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଆମର ପ୍ରକୃତ ସ୍ୱରୂପ ହେଉଛି ଆମେ ଭଗବାନଙ୍କ ଦାସ। ତେଣୁ ଏଇ ଯେଉଁ ସ୍ଥିତିକୁ ଆମେ ଯେତେବେଳେ ଭୁଲି ଯାଇଛେ ସେତେବେଳେ ଆମେ ବଦ୍ଧ ଅବସ୍ଥାରେ ଅଛେ। ତେଣୁ ସିଏ ହେଉଛି ବଦ୍ଧ ଜୀବ ବୋଲି କୁହାଯାଉଛି। ତେଣୁ ଦୁଇ ପ୍ରକାର ଜୀବ ଅଛନ୍ତି ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେଥିରେ ଷୋହଳ ଅଧ୍ୟାୟରେ ଯେ ଦ୍ୱାଭିମ ପୁରୁଷ ଲୋକେ କ୍ଷେରସା କ୍ଷେରୟବ ଚ କ୍ଷେର ସର୍ବାଣୀ ଭୂତାନି ପୁନସ୍ତ ଅକ୍ଷର ଉଚ୍ଚତି। ଦୁଇ ପ୍ରକାର ଜୀବ ଅଛନ୍ତି, ଗୋଟେ ହେଉଛନ୍ତି ଦ୍ୱାଭିମ ପୁରୁଷ ଲୋକେ କ୍ଷେରସା କ୍ଷେରୟବ ଚ, ଗୋଟେ ହେଉଛନ୍ତି କ୍ଷେର ଆଉ ଗୋଟେ ହେଉଛନ୍ତି ଅକ୍ଷର। କ୍ଷେର ସର୍ବାଣୀ ଭୂତାନି, ଏଇ ଭୌତିକ ଜଗତରେ ଆମେ ଯାହା ସବୁ ଦେଖୁଛେ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଗଛ ଲତାଠୁ ଆରମ୍ଭ କରି ଜଳ ଜୀବଠୁ ଏଇଭଳି ଭାବରେ ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏମାନେ କ୍ଷର, କ୍ଷର କହିଲେ ସମସ୍ତେ ବଦ୍ଧ ଜୀବ ବା ତାଙ୍କର ପତନ ହେଇଯାଇଛି। ଏବଂ କୁଟସ୍ଥ ଅକ୍ଷର ଉଚ୍ଚେଦ ଅକ୍ଷର, କ୍ଷର ଏବଂ ଅକ୍ଷର ଏଇଭଳି ଭାବରେ ଦୁଇ ପ୍ରକାର ଜୀବ ଅଛନ୍ତି। ଯେଉଁମାନେ କୁଟସ୍ଥ ଯେଉଁମାନେ ଚିର ଜଗତରେ ଅଛନ୍ତି ସେମାନେ ହେଉଛନ୍ତି ଅକ୍ଷର, ସେମାନେ ହେଉଛନ୍ତି ମୁକ୍ତ ଜୀବ। ତେଣୁ ଏଇ ଯେଉଁ ଭୌତିକ ଜଗତ ଆମେ ଦେଖୁଛେ ଇଏ ମାତ୍ର ଗୋଟିଏ ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ, ମାନେ ଚାରି ଭାଗରୁ ଭାଗେ। ତେଣୁ ଆଉ ତିନି ଭାଗ ଯେଉଁ ରହିଛି ସିଏ ହେଉଛି ମୁକ୍ତ ଜୀବମାନଙ୍କ ଦ୍ୱାରା ରହିଛି। ଆମ ବର୍ଣ୍ଣନା କରିଯାଇଛି ବେଦ ପୁଣ ବୋଲେ ଯତ ମୁକ୍ତ ମହାଜନ, ବେଦ ପୁଣ ବୋଲେ ପରତୁମେ କରେ ସଦା ନାମ ସଂକୀର୍ତ୍ତନ, ପରତୁମେ କରେ ସଦା ନାମ ସଂକୀର୍ତ୍ତନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ବେଦରେ କୁହାଯାଉଛି ଯେତେ ମୁକ୍ତ ମହାଜନ ଅଛନ୍ତି ସବୁ ଚିର ଜଗତରେ ଯେଉଁ ଜୀବମାନେ ଅଛନ୍ତି ସେମାନେ ହେଉଛନ୍ତି ମୁକ୍ତ ମହାଜନ, ସେମାନେ ହେଉଛନ୍ତି ମହାଜନ। ତେଣୁ ସେମାନେ ସବୁବେଳେ ଭଗବାନଙ୍କର ଭଗବାନଙ୍କ ସେବାରେ ସବୁବେଳେ ରହିଛନ୍ତି। କିନ୍ତୁ ଆମେ ଏଇ ଯେଉଁ ବଦ୍ଧ ଜୀବ ଆମେ ହେଉଛେ ଆମେ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଏଇ ଭୌତିକ ଜଗତରେ ବଦ୍ଧ ଦଶା ଭୋଗ କରୁଛୁ। ତେଣୁ ଯେଉଁମାନେ ସେ ଜଗତରେ ଅଛନ୍ତି ସେମାନଙ୍କୁ ମୁକ୍ତ ବୋଲି କୁହାଯାଉଛି, କାରଣ ସେମାନେ ତାଙ୍କର ସ୍ୱରୂପରେ ରହିଛନ୍ତି। ତେଣୁ ଏଇ ଯେଉଁ ଆମର କର୍ତ୍ତବ୍ୟ ହେଉଛି ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣ ନ ଯାଇଥିବା ଆମେ ସେତେଦିନ ପର୍ଯ୍ୟନ୍ତ ଏ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବା। କେତେ ଜଣଙ୍କର ଧାରଣା ଅଛି ଯେ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହେଇଯିବ ସେତେବେଳେ ପୁଣି ଆମେ ସବୁ ମୁକ୍ତି ପାଇଯିବା, କିନ୍ତୁ ତା ଠିକ୍ ନୁହଁ। ଏ ଭୌତିକ ଜଗତ ଧ୍ୱଂସ ହେଲେ ଆମେ ପୁଣି ସେଇ କାରଣ ଯେଉଁ କାରଣ ମହାବିଷ୍ଣୁ ଅଛନ୍ତି ତାଙ୍କର ଗର୍ଭରେ ପୁଣି ରହିଥିବା, ପୁଣି ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେବ ବ୍ରହ୍ମାଙ୍କର ଗୋଟେ ଦିନରେ ଭୌତିକ ଜଗତ ସୃଷ୍ଟି ହେଉଛି, ବ୍ରହ୍ମାଙ୍କ ରାତ୍ରି ସବୁ ଧ୍ୱଂସ ହେଇଯାଉଛି, ତେଣୁ ପୁଣି ଯେତେବେଳେ ସୃଷ୍ଟି ହେବ ଦିନ ଆରମ୍ଭ ହେବ ସୃଷ୍ଟି କାର୍ଯ୍ୟ ଆରମ୍ଭ ହେବ ସେତେବେଳେ ପୁଣି ଆମେ ଆସିବା ବ୍ରହ୍ମା ଯେଉଁ ବିଷ୍ଣୁଙ୍କର ଗର୍ଭରେ ଅଛେ ଆମେ ପୁଣି ଆସିବା ବିଭିନ୍ନ ଆମର ପୂର୍ବ ଜନ୍ମ କର୍ମଫଳ ଅନୁସାରେ ପୁଣି ଆମେ କର୍ମ କରିଚାଲିବା। ତେଣୁ ଏଇଭଳି ଭାବରେ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ଆମେ ମୁକ୍ତି ପାଇବାନି, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା ସେତେବେଳେ ଆମେ ମୁକ୍ତି ପାଇବା। ତେଣୁ ମୁକ୍ତି ହେଉଛି ଏଇଟା ମୁକ୍ତି ନିତ୍ୟ ଅନନ୍ତା ରୂପମ ସ୍ୱରୂପେଣ ବ୍ୟବସ୍ଥା। ଏଇ ମୁକ୍ତି ବିଷୟରେ ଭାଗବତର ଏକାଶ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ, ଯେମିତି ଭଗବାନ ସବୁ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି ଉଦ୍ଧବଙ୍କୁ, ଏଇଟା ଉଦ୍ଧବ ଗୀତା ବୋଲି ମଧ୍ୟ କୁହାଯାଉଛି। ଯେଉଁଟା ଅର୍ଜୁନଙ୍କୁ ଭଗବାନ କହିଛନ୍ତି ସେଇଟା ଭଗବତ ଗୀତାରେ ଅର୍ଜୁନଙ୍କୁ ଭଗବାନ କହିଛନ୍ତି, 700 ଶ୍ଳୋକରେ କହିଛନ୍ତି। କିନ୍ତୁ ଉଦ୍ଧବଙ୍କୁ ଯେଉଁ ଜ୍ଞାନ ସବୁ ଦେଇଛନ୍ତି 8ରୁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି ତାହାର ଉନ୍ନତ ଜ୍ଞାନ ଭାଗବତର ଏକାଶ ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ ପ୍ରଦାନ କରିଛନ୍ତି। ତେଣୁ ସେଇ ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେଲେ ସେ ଜଣେ ମୁକ୍ତି ପାଇବା ପାଇଁ ଯୋଗ୍ୟତା ପ୍ରାପ୍ତ ହେଲେ। ତେଣୁ ବୈଦିକ ଶାସ୍ତ୍ର ଉଦ୍ଦେଶ୍ୟ ହେଉଛି ସେଇଟା, ବୈଦିକ ସାହିତ୍ୟର ଉଦ୍ଦେଶ୍ୟ ହେଉଛି କ'ଣ ନା ଜଣେ ଏଇ ଭୌତିକ ସାହିତ୍ୟର ଯଦି ଆଶ୍ରୟ ନେବ ତାହେଲେ ସେ ଏଇ ଭୌତିକ ଜଗତ ବିଷୟରେ ଜ୍ଞାନ ପ୍ରାପ୍ତ ହେବେ ଏବଂ ସେ ଜାଣିବେ ଯେ କେମିତି ସେ ପ୍ରକୃତରେ ଏଇ ଭୌତିକ ଜଗତରେ ବଦ୍ଧ ଅବସ୍ଥା ଭୋଗ କରୁଛନ୍ତି, ବଦ୍ଧ ଜୀବନ ବା ବନ୍ଦୀ ଜୀବନ ସେମାନେ ଭୋଗ କରୁଛନ୍ତି। ତେଣୁ ବଦ୍ଧ ଜୀବନରୁ ସେମାନେ ମୁକ୍ତି ହେବା ପାଇଁ ସେମାନେ ଚେଷ୍ଟା କରିବେ। ସେ ଯେଉଁ ଯେମିତି ବିଭିନ୍ନ ପ୍ରକାର ପ୍ରଶ୍ନ ସେ ପଚାରୁଛନ୍ତି ଅର୍ଜୁନ ଭଗବାନ ପ୍ରଶ୍ନ ପଚାରିଛନ୍ତି, ସେହିଭଳି ଭାବରେ ଉଦ୍ଧବ ମଧ୍ୟ ଭଗବାନଙ୍କୁ ପ୍ରଶ୍ନ ପଚାରିଛନ୍ତି। ତେଣୁ ସେହିଭଳି ଭାବରେ ଆମେ ଯେତେବେଳେ ଆମେ ଏଇ ଜ୍ଞାନ ପ୍ରାପ୍ତ ହେବା ତଦ୍ବିଧି ପରିପାଦେନ ପରିପ୍ରଶ୍ନେନ ସେଭଳିଆ ଉପଦେଖିନ୍ତି ଯେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଆମେ ଯେତେବେଳେ ବୈଦିକ ଶାସ୍ତ୍ର ଅଧ୍ୟୟନ କରିକିରି ଆମେ ଯେତେବେଳେ ଜାଣିବା ବୈଦିକ ସାହିତ୍ୟ ଭିତରେ ଆମେ ଜାଣିବା, ବୌଦ୍ଧ ଜଗତ ବିଷୟରେ ଜାଣିବା, ବୌଦ୍ଧ ଜଗତ ଉର୍ଦ୍ଧ୍ୱରେ ଚିତ୍ ଜଗତ ବିଷୟରେ ଜାଣିବା, ଜ୍ଞାନ ପ୍ରାପ୍ତ ହେବା, ସେତେବେଳେ ଆମେ ଜିଜ୍ଞାସା କରିବା ଏବଂ ଜଣେ ଉପଯୁକ୍ତ ଗୁରୁଙ୍କ ଶରଣରେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମକୁ ସେ ପ୍ରକୃତ ଜ୍ଞାନ ବା ଦୀକ୍ଷା ପ୍ରଦାନ କରି ପ୍ରକୃତ ଜ୍ଞାନ ସେ ପ୍ରଦାନ କରିବେ। ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଯତ୍ ଜ୍ଞାନତା ନିହ ପୁନର୍ମୋହ ଏବଂ ଯାହା ସେ ପାଣ୍ଡବ, ଯେଉଁ ଜ୍ଞାନ ପ୍ରାପ୍ତ ହେଲେ କ'ଣ ହବ ଆଉ ମୋହ ସେ ପ୍ରାପ୍ତ ହବନି। ଯତ୍ ଜ୍ଞାନତା ନ ପୁନର୍ମୋହ ଏବଂ ଯାହା ସେ ପାଣ୍ଡବ ଯେନ ଭୂତାନି ଆସିଷାଣୀ ଦକ୍ଷସି ଆତ୍ମନି ଅତୋ ମହି ଭଗବତର ଚତୁର୍ଥ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି। ଜଣେ ଯେତେବେଳେ ଗୁରୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେତେବେଳେ କ'ଣ ହେଉଛି ନା ସେତେବେଳେ ସେ ଯେଉଁ ଭୌତିକ ଜଗତର ଯେଉଁ ମୋହ ବା ବନ୍ଧନରେ ଅଛି, ମୋହ ମାୟା ମୋହ ଭିତରେ ସେ ରହିଛି, ତେଣୁ ସେ ଜାଣିପାରୁନି ଯେ ପ୍ରକୃତରେ ତାର ସ୍ଥିତି କ'ଣ, ସେ ପ୍ରକୃତରେ ସେ ତାର ସ୍ୱରୂପ କ'ଣ ସେ ଜାଣିପାରୁନି। କିନ୍ତୁ ଯେତେବେଳେ ଜଣେ ଗୁରୁଙ୍କର ଶରଣ ନେଇକିରି ସେ ଗୁରୁ ଜ୍ଞାନ ପ୍ରଦାନ କରୁଛନ୍ତି ସେ ଜ୍ଞାନ ପ୍ରାପ୍ତ ହେଲେ ସେ ତାଙ୍କର ମୋହ ଦୂର ହେବ। ଯେମିତି ଭଗବାନ ଭଗବତୀତାର ଅର୍ଜୁନଙ୍କୁ ପ୍ରଶ୍ନ ପଚାରିବ ଅନ୍ତିମରେ କଚିତ ଏକମ୍ ସୂତମ୍ ପାଠ ତୋୟା କେଜଣ ଚେତସା କଚିତ ଜ୍ଞାନ ସମ୍ମୁଖ ପ୍ରଣଶକ୍ତି ଧନଞ୍ଜୟ, ତମକୁ ମୁଁ ସମସ୍ତ ଜ୍ଞାନ ପ୍ରଦାନ କଲି ତମର ମୋହ ଦୂର ହେଲା ନା ନାହିଁ। ଅନ୍ତିମରେ ଅଷ୍ଟାଦଶ ଅଧ୍ୟାୟରେ ବ୍ରହ୍ମା ଭଗବାନ ପଚାରିବ ଅର୍ଜୁନଙ୍କୁ, ତେଣୁ ଅର୍ଜୁନ ପାଇଁ ଏ ପ୍ରକୃତରେ ମୋର ମୋହ ଦୂର ହେଲା। ସେ କହିବେ ଅର୍ଜୁନ କହୁଛନ୍ତି ଯେ ନଷ୍ଟ ମୋହ ସ୍ମୃତିଲବ୍ଧ ତତ୍ ପ୍ରସାଦାତ୍ ନ୍ୟାୟଚିତ ସ୍ଥିତୋସ୍ମିଗତ ସନ୍ଦେହ କରି ସିଏ ବଚନ ଦେବ। ବର୍ତ୍ତମାନ ମୋର ମୋହ ନଷ୍ଟ ହେଇଛି, କାରଣ ଆଚାର୍ଯ୍ୟମାନେ ସେ ଟୀକାରେ କହୁଛନ୍ତି ଯେ ଅର୍ଜୁନଙ୍କୁ ଯେଉଁ ଭଗବାନ ଗୀତା କହିଥିଲେ କେଉଁଠି କହିଥିଲେ? ଆମେ ଏଠି ଶାନ୍ତ ପରିବେଶ ଏସବୁ ପରିବେଶ ରହିକି ଆମେ ଏଠି କଥା ଶୁଣୁଛେ, କିନ୍ତୁ ସିଏ ଭଗବାନ ଯେତେବେଳେ ଭଗବତ ଗୀତାରେ ଜ୍ଞାନ ଦେଉଥିଲେ ସେଭଳି ପରିବେଶ ନଥିଲା। ଯୁଦ୍ଧ ଶଙ୍ଖ ବାଜିଯାଇଛି ତଥାଇ ମହତି ସନ୍ଧାନୀ ସ୍ଥିତ ମାଧବ ପାଣ୍ଡବ ସେବ ସମସ୍ତେ ଶଙ୍ଖ ବଜାଇ ସାରିଛନ୍ତି, ମାନେ କେତେବେଳେ ଯୁଦ୍ଧ ଆରମ୍ଭ ହେଇଯିବ କହି ହବନି। ଏଇଭଳି ଉଦ୍ବିଗ୍ନ ପରିସ୍ଥିତିରେ ଭଗବାନ ଜ୍ଞାନ ଦେଇଛନ୍ତି ଅର୍ଜୁନଙ୍କୁ ଏବଂ ଅର୍ଜୁନ ସେ ଜ୍ଞାନ ପ୍ରାପ୍ତ ହେଇକି ପୂର୍ଣ୍ଣ ଭାବରେ ତାଙ୍କର ମୋହ ଦୂର ହେଇଯାଇଛି। ଆମେ ଏତେ ଶାନ୍ତ ପରିବେଶରେ ସ୍ଥିତି ରହିକିରି ମଧ୍ୟ ଯେତେ ଭଗବଦ୍ଗୀତା ଶ୍ରବଣ କଲେ ମଧ୍ୟ ଆମ ମୋହ ଦୂର ହଉନି। ଯଦି ଆମର ମୋହ ଦୂର ହବ ତାହେଲେ ଆମେ ଭଗବାନଙ୍କର ସେବା କରିବା ପାଇଁ ନିଯୁକ୍ତ ହେବା, ଆମେ ନିଜର ଏ ଭୌତିକ ଜଗତ ଉପଭୋଗ କରିବା ପାଇଁ ଚାହିଁବାନି। ତେଣୁ ବଦ୍ଧ ଜୀବ କହିଲେ ସେ ଭୌତିକ ଜଗତ ଉପଭୋଗ କରିବା ପାଇଁ ଚାହିଁବେ, ମୁକ୍ତ ଜୀବ କହିଲେ ସେ ଭଗବାନଙ୍କୁ ଉପଭୋଗ ଦେବା ପାଇଁ ଚାହିଁବେ। ଭକ୍ତାରଂ ଜଗତ ପ୍ରସାମ ସର୍ବଲୋକ ମହେଶ୍ୱରମ ଶ୍ରୋଧଂ ସବୁ ଭୂତାନାମ ଜ୍ଞାନତା ମାନୁଛନ୍ତି ବୋଲିଛନ୍ତି। ଭଗବାନ ହେଉଛନ୍ତି ଉପଭୋଗକାରୀ, ତେଣୁ ଜୀବର କର୍ତ୍ତବ୍ୟ ହେଉଛି ଯେହେତୁ ସେ ଭଗବାନଙ୍କର ଅଂଶ ତାହାର କର୍ତ୍ତବ୍ୟ ହେଉଛି ସେ ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବ। ଇଏ ମୁକ୍ତ ଜୀବର ଲକ୍ଷଣ ହେଉଛି ଏଇଟା। ମୁକ୍ତ ମୁକ୍ତ ଜୀବ କହିଲେ ଯେମିତି ଅର୍ଜୁନ ପ୍ରଶ୍ନ ପଚାରନ୍ତି କେମିତି ଜାଣିବା ଆମେ ସ୍ଥିତ ପ୍ରଜ୍ଞା ସକା ଭାଷା ସ୍ଥିତଧି ତସ କେଶବ ସମାଧି ତସ କେଶବ ସମାଧି ସ୍ଥିତଧି କି ପ୍ରଭାସିତ କିମା ଆସିତ ତାର ଲକ୍ଷଣ କ'ଣ ସବୁ, ତା ସବୁ ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି। ମୁଖ୍ୟ ଲକ୍ଷଣ ହେଉଛି କ'ଣ ନା ସେ ନିଜକୁ ଭଗବାନଙ୍କ ସେବାରେ ଲଗେଇକି ରଖେ। ଇଏ ହେଉଛି ମୁକ୍ତ ଜୀବର ସ୍ଥିତି ବା ଅବସ୍ଥା। ତେଣୁ ଅର୍ଜୁନଙ୍କର ମୋହ ଭଙ୍ଗ ହେଇଯାଇଛି, ଭଗବତୀ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଇକିରି ତାଙ୍କର ମୋହ ଦୂର ହେଇଯାଇଛି। ତେଣୁ ଯେଉଁମାନେ ସେଇଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇକିରି ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେବେ ଯଜ୍ଞାନ୍ତା ନ ପୁନର୍ମୋହ ଏବଂ ଯାଶସି ପାଣ୍ଡବ, ତେଣୁ ତାଙ୍କର ଆଉ ମୋହ ଆସିବନି। ଯେନ ଭୂତାନି ଅଶେଷାଣୀ ଦକ୍ଷସି ଆତ୍ମନି ଅତମୟୀ, ଯେଉଁ ମୁକ୍ତ ଅବସ୍ଥାରେ ଜଣେ ପ୍ରାପ୍ତ ହେଲେ ଜଣେ ଜ୍ଞାନ ପ୍ରାପ୍ତ ହେଲେ ସେ ମୁକ୍ତ ଅବସ୍ଥା ପ୍ରାପ୍ତ ହେଲେ ସେତେବେଳେ ସେ ନିଜକୁ ଏବଂ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ସେ ଜାଣିପାରେ। ଦକ୍ଷସି ଆତ୍ମନି ଅତମୟୀ, କେମିତି ଜଣେ ଭଗବାନଙ୍କର ଅଂଶ ବା ଭଗବାନଙ୍କ ସେବାରେ ତାର ଜୀବନ ନିଜ ଉତ୍ସର୍ଗ କରିବା ହେଉଛି ତାର କର୍ତ୍ତବ୍ୟ, ଏ ବିଷୟରେ ସେ ଜାଣିପାରିବ। ତେଣୁ ଏଇ ଯେଉଁ ମୁକ୍ତି ବିଷୟରେ ଏଇ ଭାଗବତର ଏକାଶ ସ୍କନ୍ଧରେ ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ମୁକ୍ତି ରିକ୍ତ ଅନ୍ୟଥା ରୂପମ, ଆମେ ସବୁ ଅନ୍ୟଥା ରୂପରେ ରହିଛେ। ଅନ୍ୟଥା ରୂପ କ'ଣ ନା ବ୍ରାହ୍ମଣ, କିଏ ଭାବୁଛନ୍ତି ସେ ହେଉଛନ୍ତି ବ୍ରାହ୍ମଣ, କିଏ ଭାବୁଛନ୍ତି କ୍ଷତ୍ରିୟ, କିଏ ଭାବୁଛନ୍ତି ସେ ବୈଶ୍ୟ, କିଏ ଭାବୁଛନ୍ତି ସେ ଶୂଦ୍ର, କିଏ ଭାବୁଛନ୍ତି ଆମେରିକୀୟ, କିଏ ଭାରତୀୟ, ଏଇଭଳି ଭାବରେ ବିଭିନ୍ନ ଉପାଧିରେ ସବୁ ରହିଛନ୍ତି। ଇଏ ସବୁ ଅନ୍ୟଥା ରୂପ। ତେଣୁ ଜଣେ ଯେତେବେଳେ ଯେମିତି ମହାପ୍ରଭୁ କହିଛନ୍ତି ଆମର ପ୍ରକୃତ ସ୍ଥିତି କ'ଣ ନା ନାହଂ ବର୍ଣ୍ଣୀ ନ ଚନ୍ଦ୍ରପତି ନ ବୈଶ୍ୟ ଶୂଦ୍ର ବା ନାହଂ ବ୍ରହ୍ମା ନାହଂ ବର୍ଣ୍ଣୀ ଚନ୍ଦ୍ର ନରପତି ନ ବୈଶ୍ୟ ଶୂଦ୍ର ବା ନାହଂ ବର୍ଣ୍ଣୀ, ଏଇସବୁ ଯେଉଁ କହିକି ଅନ୍ତିମରେ ସେ କହୁଛନ୍ତି ମୁଁ ତାହେଲେ କିଏ? ମୁଁ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୂଦ୍ର ନୁହଁ ବା ବ୍ରହ୍ମଚାରୀ ନୁହଁ ବା ଗୃହସ୍ଥ ନୁହଁ ବା ବାନ୍ଧସ୍ଥ ନୁହଁ ବା ସନ୍ନ୍ୟାସ ନୁହଁ, ତାହେଲେ ମୁଁ ହଉଛି କିଏ ନା? କିନ୍ତୁ ନିଖିଳ ପରମାନନ୍ଦ ନାମ ତାହେ ଗୋପୀ ଭର୍ତ୍ତୁ ପଦକମଳ ଓ ଦାସ ଦାସାନ ଦାସ, ଆମେ ହଉଛେ ଭଗବାନଙ୍କର ଦାସଙ୍କର ଦାସଙ୍କର ଦାସ, ଇଏ ହଉଛି ଆମର ପ୍ରକୃତ ସ୍ଥିତି। ତେଣୁ ଏଇ ସ୍ଥିତିକୁ ଯେଉଁମାନେ ପ୍ରାପ୍ତ ହେବେ ତାଙ୍କୁ ହେଲେ ମୁକ୍ତ ବୋଲି କହିଲେ, ମୁକ୍ତ ଜୀବ। ତେଣୁ ସେଇ ମୁକ୍ତ ଜୀବ ସବୁବେଳେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଜଗତରେ। ବେଦରେ ସେ କଥା କୁହାଯାଉଛି, ଆମ ଭାଗବତରେ ମଧ୍ୟ ଦେଖିବା ଯୋଉ ଦ୍ୱାଦଶ ମହାଜନ ଅଛନ୍ତି ସମସ୍ତେ ଭଗବାନଙ୍କର ଗୁଣଗାନ କରିଛନ୍ତି, ଭଗବାନଙ୍କର ସେବାରେ ହିଁ ସେମାନେ ରହିଛନ୍ତି। ତେଣୁ ଏଇସବୁ ବିଷୟରେ ଭାଗବତ ବର୍ଣ୍ଣନା କରାଯିବ। ତେଣୁ ଆ ପରେ ମୁକ୍ତି ରୂପ ଅନ୍ୟତା ରୂପ ସ୍ୱରୂପେଣ ବ୍ୟବସ୍ଥିତି ଏଇଭଳି ଭାବରେ ଦଶମ ବିଷୟରେ ବର୍ଣ୍ଣନା କରିସାରିଲା ପରେ ଏ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ଶେଷ ହେବ। ତାପରେ ତୃତୀୟ ସ୍କନ୍ଧରେ ସ୍ୱର୍ଗ ବା ସୃଷ୍ଟି ବିଷୟରେ ମୈତ୍ର ମୁନି କହିବେ, ବିଦୁରଙ୍କୁ ପ୍ରଶ୍ନ ମାନେ ଉତ୍ତର ଦେବେ, ମୈତ୍ର ବିଦୁର ସମ୍ବାଦ ସେଠି ଆସିବ ତୃତୀୟ ସ୍କନ୍ଧରେ। ତେଣୁ ଆମ ଭାଗବତଙ୍କୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାଇ ଗୌର ପ୍ରମାନନ୍ଦେ।
ପ୍ରଭୁ ଆମକୁ ଏ ଯୋଉ ଭାଗବତର ଏ ଅଧ୍ୟାୟ ତୃତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ଏ ଯୋଉ ଶ୍ଳୋକ ସମ୍ବନ୍ଧରେ ଆଲୋଚନା କଲେ ସେଥିରେ ତାତ୍ତ୍ୱିକ କଥା ସବୁ କହିଲେ, ଗୁରୁତ୍ୱପୂର୍ଣ୍ଣ କଥା ବଦ୍ଧ ଜୀବନ ମୁକ୍ତ ଜୀବନ ଏବଂ ଭଗବାନଙ୍କର ସେବା କରିବା ପାଇଁ ଆମର ସୃଷ୍ଟି। ଆମେ ବଦ୍ଧ ଜୀବ କେବଳ ସେବକ, ସେବକ ଅଭିମାନରେ ଆମେ କାମ କରିବୁ, ଆମେ ସେବ୍ୟ ହେଇପାରିବୁ ନାହିଁ। ଯିଏ ସେବକ ସେ ସେତେ ତୃଣପ୍ରତି ସୁନିତ ହେବା ଦରକାର। ମହାପ୍ରଭୁଙ୍କ ଧାରା ମହାପ୍ରଭୁଙ୍କ ଶିକ୍ଷା ହେଉଛି ତୃଣାପ୍ରତି ସୁନିଚେନ ତରୀମ ସହିଷ୍ଣୁନା ଅମାନୀନ ମାନବୀନ କୀର୍ତ୍ତନୀୟ ସଦାହରି। ଆମର ଏଇ ମହାପ୍ରଭୁଙ୍କ କଲେଜର ଏ ଯେଉଁ ଶିକ୍ଷା ଦିଆଯାଉଛି ଏ ଶିକ୍ଷାକୁ ସମସ୍ତେ ଠିକଣା ଭାବରେ ଗ୍ରହଣ କରିବା ଦରକାର। ଆମେ କିନ୍ତୁ ସବୁ କଥା କହୁଛେ, କାର୍ଯ୍ୟରେ ଅଲଗା ହେଉଛି। ହଁ, ସେ ଯାହା ହଉ, ଆମର ଏଇ ବାଲେଶ୍ୱର ପ୍ରଭୁଙ୍କ ଯୋଉ ତାତ୍ତ୍ୱିକ ଆଲୋଚନା କଲେ ଆମେ ତାଙ୍କୁ ଆନ୍ତରିକ ଶସ୍ତ୍ର ପ୍ରଣାମ ଜଣାଉଛୁ, ବଧେଇ ଜଣାଉଛୁ ତାଙ୍କର ଏ କଥା ପାଇଁ। ସେ ଆମକୁ ଯୋଉ ଉତ୍ସାହିତ କରୁଛନ୍ତି, ଆମ ଜୀବନରେ ପ୍ରାଣର ସଞ୍ଚାର କରୁଛନ୍ତି, ଏ ଅସହ୍ୟ ରୌଦ୍ରତାପ ଭିତରେ ତାଙ୍କର ହରିକଥା ଆମ ଜୀବନରେ ଯେମିତି ଗୋଟେ ନୂତନ ପୂର୍ବ ନୂତନ ପ୍ରାଣ ସଞ୍ଚାର କରିଛି, ସେଇଥିପାଇଁ ଆମେ ତାଙ୍କୁ ଆନ୍ତରିକ ଭାବରେ ଆଉ ଥରେ ସଶ୍ରତ ସମ୍ମାନ କରୁଛୁ। ଆମର ଗତକାଲି ଏ ସମ୍ବନ୍ଧୀୟ ବହୁତ ଆଲୋଚନା ହେଇଥିଲା, ଗୋଟେ ମିଟିଂ ହେଇଥିଲା। ଆମର ପ୍ରତିଦିନ ଏଇ ଯୋଉ ଭାଗବତ କ୍ଲାସ୍ ହେଉଛି, ଭାଗବତ କଥା କରାଯାଉଛି ବା ଏ ମହାନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଆମେ ଯୋଗ ଦେଉଛେ, ତାର ପ୍ରକୃତ ଉଦ୍ଦେଶ୍ୟ କ'ଣ, ତାର ଲକ୍ଷ୍ୟ କ'ଣ, ଆମେ କାହିଁକି ଆସୁଛେ, ଆସିବାର ଆମର କ'ଣ ଲାଭ ହେଉଛି କି କ'ଣ କ୍ଷତି ହେଉଛି, ଆମେ କେତେ ନୂତନ ଭକ୍ତ ସୃଷ୍ଟି କରୁଛେ ଏବଂ ନୂତନ ଭକ୍ତ ଯିଏ ଆସୁଛନ୍ତି ଆମେ ତାଙ୍କୁ କେତେ ଦୂର ଶିକ୍ଷା ଦେଇ ଆମର ଇଏ ସଂକୀର୍ତ୍ତନ ସମାଚାର ଭିତରେ ସଂକୀର୍ତ୍ତନ ଭିତରେ ଆମେ ତାଙ୍କୁ ଯୋଗଦାନ କରିବାରେ ସମର୍ଥ ହେଇପାରୁଛେ, ଏହିସବୁ କଥା ଆମେ ସମସ୍ତେ ନିଶ୍ଚିତ ଭାବରେ ଅଧଘଣ୍ଟା ଆଲୋଚନା କରିବାର ଆବଶ୍ୟକତା ରହିଛି। ଯାହା ହଉ, ଆମେ ଦେଖୁଛେ ବହୁତ ସମୟରେ ଆମର ଏଇ ଯେଉଁ ଧାରାବାହିକ ଭାବରେ ଯେଉଁ କାର୍ଯ୍ୟକ୍ରମ କରାଯାଉଛି କାର୍ଯ୍ୟକ୍ରମରେ ଆମେ ବହୁତ ସମୟରେ ଅବଶ୍ୟ ଆପଣମାନେ କିଛି ଭୁଲ ବୁଝିବେ ନା, ବହୁତ କଥା ତ ଆଲୋଚନା ହେବାର ଅଛି, ଭାଗବତ କଥା ଅଧଘଣ୍ଟା ଚାଳିଶ ମିନିଟ୍ ନିଶ୍ଚିତ ହେବ ଏବଂ ଆମର ଏଇ ସଂଘୀୟ କାର୍ଯ୍ୟକ୍ରମ ସଂଘୀୟ ଆଲୋଚନା ଅନ୍ତତଃ ଅଧଘଣ୍ଟା ନିଶ୍ଚୟ ହେବ ଏବଂ ସେଥିରୁ 15 ମିନିଟ୍ ଅଧଘଣ୍ଟା ଅଧିକ ହେବ, 15 ମିନିଟ୍ ଆମର ଯେଉଁ ନୂତନ ଭକ୍ତମାନେ ଆସୁଛନ୍ତି ଯୋଗଦାନ କରୁଛନ୍ତି, ନୂତନ ଭକ୍ତମାନେ କିଭଳି ଜପ କରୁଛନ୍ତି, ସେମାନଙ୍କର କର୍ମର ଧାରା ବା ଭାଗବତ ଧାରାକୁ ସେମାନେ କିଭଳି ଭାବରେ ପରିଚାଳିତ କରୁଛନ୍ତି ଏବଂ ସେମାନେ କ'ଣ କରିବା ଦରକାର, ତାଙ୍କର କେତେ ଦୂର ସେମାନେ ଅଗ୍ରଗତି କଲେଣି କି କରିନାହାନ୍ତି, କି ମାଳା ଜପ କରୁଛନ୍ତି, ତାଙ୍କୁ ମାଳା ଦେବା, ତାଙ୍କୁ ଆମର 4ଟା ନିୟମ ବିଷୟରେ ଶିକ୍ଷା ଦେବା ଏବଂ ଶୃଙ୍ଖଳିତ ଏ ଧାରାରେ ଶୃଙ୍ଖଳିତ ଜୀବନଯାପନ ବିତେଇବା ପାଇଁ ଆମର ଏ ପ୍ରୟାସ ଏବଂ ଏ କାର୍ଯ୍ୟକ୍ରମରେ ଏକ ଅଂଶ ହୋଇ ସବୁଦିନ ଆଲୋଚନା କରାଯିବ। ତେଣୁ ମୋର ଗୋଟିଏ କଥା କହିବା କଥା, ଅବଶ୍ୟ କେତେବେଳେ ବେଳେବେଳେ ଆମର କଥା କାହାକୁ ଦୁଃଖ ବା କଷ୍ଟ ହେଉଛି ଆମେ କହିପାରିବୁନି। ଆମେ ଜୀବନରେ ଶିକ୍ଷକତା ଲାଭ କରିଥିବା, ଶିକ୍ଷକତା ଜୀବନ ବିତେଇଛୁ, ତେଣୁ କେଉଁ ପିଲାକୁ କଷ୍ଟ ହେଲା କ'ଣ କଲା ସେଇଟା ଆମେ ସବୁବେଳେ ଦେଖିପାରିବୁନି। ପିଲା ତ ନିଶ୍ଚିତ ଭାବରେ ବିଶୃଙ୍ଖଳିତ ହେବ, ପିଲା ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାର ଗୋଳମାଳ ସୃଷ୍ଟି କରିବ, କିନ୍ତୁ ପିଲାଙ୍କୁ ଆମେ ଟାଣ କଥା କହିବୁ ସେ ଭଲ ଭାବୁ ନ ଭାବୁ। ଅବଶ୍ୟ ସମୟ କିଛି ପରିବର୍ତ୍ତନ ହେଇଯାଇଛି, କିନ୍ତୁ ଆମେ ଏଇ ଯେଉଁ ଶିକ୍ଷା ଦାନ ଆମର ଏଠି ଚାଲିଛି, ଏଇ ଶିକ୍ଷା ଦାନରେ ଯେମିତି ଆମେ ଦେଖୁଛୁ ଗୋଟେ ପିଲା ଆମେ କ୍ଲାସରେ ଶିକ୍ଷା ଦଉଛୁ, ଗୋଟେ ପିଲା କିଏ କ୍ଲାସ ପଛରେ ବସିଲାଣି, କିଏ ଗୋଟେ ବ୍ଲାକ୍ ବୋର୍ଡ ପାଖରେ ବସିକିରି ଫଟୋ ଦେଖିଲାଣି, କିଏ ବାହାରକୁ ଅନେକ ପିଲା ରାସ୍ତାରେ କିଏ ଯାଉଛନ୍ତି, ହେଲେ ଏଇଟା କ'ଣ ଜଣେ କ୍ଲାସ ଆମେ କରିପାରିବୁ? ଆମର ସେଇଟା ଭାରି ବିରୁଦ୍ଧ, ମୁଁ ସେମିତି କ୍ଲାସ କିଛି କରିପାରେ ନାହିଁ। ସେ ଏଠି ସେମିତି ଆମର କିଏ କେଦାରଗୌରୀ କୁଣ୍ଡରେ ଯାଇ ବସିଲାଣି, କିଏ ମାଛ ଦେଖିଲାଣି, କିଏ ସେଠି ଦହି ପିଇକିରି ହସିଲାଣି, ଏଗୁଡ଼ା ଭାରି ଦୁଃଖଦାୟକ ଜୀବନ, ଆମକୁ ଭଲ ଲାଗୁନି। ଆମେ ଏଠି ଗୋଟେ ଜୀବନ ବିତେଇବାକୁ ଆସୁଛେ, ପରମାର୍ଥିକ ଜୀବନରେ ସବୁବେଳେ ଷ୍ଟ୍ରିକ୍ଟ ହେବାକୁ ପଡ଼ିବ। ଆମେ ମନ ଖୁସିଆ ଯାହା ପାଇଁ ତାହା ଗପିବା, ଆମର ସମସ୍ତ କଥାକୁ ଲୋକ ଦେଖୁଛନ୍ତି। ଆପଣ ଅନ୍ୟ ଆଖିରେ ନିଜକୁ ଟିକେ ଦେଖନ୍ତୁ, ରାସ୍ତାରେ ଗଲାବେଳେ, କଥା କହିଲାବେଳେ, ଭଗବତ କଥା ଶ୍ରବଣ କଲାବେଳେ, ଖାଇଲା ବେଳେ, ପିନ୍ଧିଲା ବେଳେ, ବୁଲିଲା ବେଳେ, ପ୍ରତ୍ୟେକ କାର୍ଯ୍ୟରେ ଆମକୁ ଲୋକମାନେ ଦେଖୁଛନ୍ତି। ଏମାନେ କେମିତି ଯାତ୍ରା କରୁଛନ୍ତି, ଏମାନେ କେମିତି ଚାଲିଛନ୍ତି, ମାନେ କ'ଣ କଥା କହୁଛନ୍ତି, ଆଙ୍କ ଧାରା କ'ଣ, ପ୍ରକୃତରେ କେତେ ପ୍ରକାର ଲୋକ ସମାଲୋଚନା କରୁଛନ୍ତି, କାହିଁ କରୁଛନ୍ତି ଆମକୁ? ଆମେ ରାସ୍ତାରେ ଗଲାବେଳେ କିଏ ପୁଅ ଭାଇ ବସିଲାଣି, କୀର୍ତ୍ତନ ଗୋଟା ଗୋଟା ଗଲାଣି, ସିଏ ଗୋଟା ଗୋଟା ଗଲାଣି, ଏଇସବୁ କ'ଣ ଧାରା? ଆମକୁ ଭଲ ଲାଗୁନି ଏଗୁଡ଼ା ସବୁ। ଆପଣ ନିଜକୁ, ମୁଁ ନିଜେ ମଧ୍ୟ କହୁଛି, ଆପଣ କାହାରି କହୁନି, ଆମେ ସମସ୍ତେ ନିଶ୍ଚିତ ଭାବରେ ଶୃଙ୍ଖଳିତ ଧାରା ବିତେଇବାକୁ ପଡ଼ିବ। ଶୃଙ୍ଖଳିତ ଧାରା ନହେଲେ ପରମାର୍ଥିକ ଜଗତରେ ଆମର କ୍ରମୋନ୍ନତିର ପ୍ରଶ୍ନ ଉଠୁନି। ଆମେ ନିଶ୍ଚିତ ଗୋଟାଏ ବହୁ ଜନ୍ମର ଅବାଞ୍ଛିତ ଜୀବନଧାରାକୁ ପରିବର୍ତ୍ତନ କରିବା ପାଇଁ, ସଂସ୍କାରମୁଖୀ କରିବା ପାଇଁ, ଗୋଟେ ଶାଳୀନତାପୂର୍ଣ୍ଣ କରିବା ପାଇଁ ଆମେ ଏ ଧାରାରେ ଯୋଗ ଦେଇଛୁ। ନିଶ୍ଚିତ ଭାବରେ କିଛି ଲାଭ ପାଇବା ପାଇଁ ଆମେ, କିଏ ଚାକିରି ଜୀବନ, କିଏ କର୍ମ, ବିଭିନ୍ନ ପ୍ରକାର କେଉଁ ଶ୍ରମିକ କାମ କରୁଛି, କିଏ କେଉଁ ଜୀବନ ବିତାଉଛି, ସେସବୁ ପରିତ୍ୟାଗ କରି ଆମେ ଗୋଟେ ଦିନ ଜଏନ୍ କରୁଛେ ଏଥିରେ କାହିଁକି? କେବଳ କିଛି ନୂଆ କଥା ଶିଖିବା, ନୂଆ କଥା ଜୀବନରେ ଜାଣିବା, ଅନୁକରଣ କରିବା, ଗ୍ରହଣ କରିବା, ମୁଖ୍ୟତଃ ଶିଖିବା। ଯଦି ଆମର ଶିଖିବାଟା ଏଇଆ ହେଲା କି ପ୍ରସାଦ ପାଇଗଲେ ଆମେ କାହିଁ କେଦାରଗୌରୀରେ ବସିଲେଣି, ଇଏ କ'ଣ? ଆମେ ଏଠି ବସିବା, କ୍ଲାସ ଶ୍ରବଣ କରିବା, କେତେ ଏଇଟା ପ୍ରଶ୍ନୋତ୍ତର କଥା, ଆମେ ପ୍ରଭୁ କେତେ ପ୍ରଶ୍ନ ପଚାରିବା, ସେ ଭାଗ କଥା କହୁଛନ୍ତି ଆମେ ଶୁଣିବା, ଜାଣିବା, ଆମେ କିନ୍ତୁ ବସିବା, ମଜା କରିବା, ଇଏ କ'ଣ? ନା, ଏଇଟା ଭଲ ଲାଗୁନି ଆମକୁ। ତେଣୁ ଯାହା ହଉ ନା କାହିଁକି, ମୁଁ କହିପାରୁନି ଆପଣଙ୍କୁ, ଆମେ ସମସ୍ତେ ଟିକେ ଶୃଙ୍ଖଳିତ ହେବାକୁ ଚେଷ୍ଟା କରିବା, ଶ୍ରବଣ କରିବା। କ'ଣ ଆମେ ଏ ଜୀବନ ଆମେ ଗୋଟେ ଦିନ ଆମର ସଫଳ ସାର୍ଥକତା ଆସିବ କେମିତି? ଆମେ କ'ଣ ଶିଖିଲେ, କ'ଣ ଜାଣିଲେ? ଆମେ ନିଜକୁ ପଚାରିବା, ଆଜି ଆମେ ଗୋଟେ କ୍ଲାସ୍ କ'ଣ ଜାଣିଲେ? ଟିକେ ବାହାର ଲୋକ ଅଛନ୍ତି, ବାହାର ଲୋକ ଜଣେ ଜଣେ ଅଛନ୍ତି, ଆମେ ଯେତିକି ଜଣ ଅଛେ ଆମେ ପ୍ରକୃତରେ ଆମର ଏଇ ଯେଉଁ କ୍ଲାସ୍ରୁ ଆମେ କ'ଣ ଶୁଣିଲେ, ଆମେ କ'ଣ ଶିଖିଲେ, ଆମେ କାହିଁକି ଆସୁଛେ, ଆମର କ'ଣ କେତେ ଲାଭ ହେଉଛି, କିଛି କ୍ଷତି ହେଉଛି, ଏଟା ସବୁବେଳେ ଆମେ ପରମାର୍ଥିକ ଜଗତରେ ପରମାର୍ଥିକ ଜାଣିବା ଦରକାର, ନଚେତ କିଛି ଲାଭ ହେବନି ଆମର। ସେ ଯାହା ହେବ ନା କାହିଁକି, ମୁଁ ସେ ବାବଦରେ ଆପଣମାନଙ୍କୁ କିଛି କହୁନି, ଖାଲି ଅନୁରୋଧ କରୁଛି, ମୋର ତ କହିବାର ସେ ଅଧିକାର ଯୋଗ୍ୟତା ନାହିଁ, ମୁଁ ଅନୁରୋଧ କରିବି ଆପଣମାନେ ନିଜକୁ ନିଶ୍ଚିତ ଭାବରେ ସେ ବାବଦରେ ସଚେତନ ହେବାକୁ ପ୍ରୟାସ କରିବେ, ଚେଷ୍ଟା କରିବେ, ତାହେଲେ ଆମର ଗୌପାଦ ଆମେ କୃପା କରିବେ, ଗୁରୁଦେବ କୃପା କରିବେ। ଆମର ଏଇ ଯେଉଁ ସଂକୀର୍ତ୍ତନ ପଦଯାତ୍ରା ଚାଲା କରାଯାଉଛି, ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଉଛି, ଆର ଗୋଟେ ସଫଳ ଉପାୟ ମିଳିବ ହିଁ ମିଳିବ। ଆଜି ଆଉ ଗୋଟେ କଥା, ଆମର ଏ ଆଜି କାର୍ଯ୍ୟକ୍ରମ ଥିଲା, ଏ ଯେଉଁ ସଣ୍ଡେର ବିଭିନ୍ନ ପ୍ରକାର ଆମର କଲେକ୍ସନ ସବୁ ମନ୍ଥଲି କଲେକ୍ସନ ରହିଗଲାଣି, ନୂତନ ଭକ୍ତ ଯେଉଁମାନେ ସବୁ ଆସୁଛନ୍ତି ମାଳା କିଛି ଗ୍ରହଣ କରିବେ, ନୂଆ ଭକ୍ତ ଆଜି ଯିଏ ଆସୁଛନ୍ତି ଆମେ ତାଙ୍କୁ ପଚାରି ବୁଝିବା ପ୍ରକୃତ ସେମାନେ ଯେଉଁ କରୁଛନ୍ତି ମାଳା କିଭଳି ଭାବରେ କରୁଛନ୍ତି, କିଛି ନିୟମ ପାଳନ କରୁଛନ୍ତି, ଆମର ଯେଉଁ ଚାରିଟା ନିୟମ ରହିଛି, ଦଶଟା ଅପରାଧ ରହିଛି, ସେକୁ ସେମାନେ ଯେଉଁଭଳି ଭାବରେ ପାଳନ କରୁଛନ୍ତି, ଯେମିତି ନୂଆ ଭକ୍ତ ଆସିଥାନ୍ତି, ତାହେଲେ ତାଙ୍କ ସମ୍ବନ୍ଧରେ ତାଙ୍କର କେତେ ଉନ୍ନତି ଘଟିଛି କିମ୍ବା ଅବନତି ଘଟିଛି, ସେମାନେ କ'ଣ କରୁଛନ୍ତି, ଆମେ ଅନ୍ତ ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମରେ କିଛି କିଛି ବୁଝି ଏବଂ ନୂତନ ଭକ୍ତ ସୃଷ୍ଟି କରିବା ପାଇଁ ସେମାନଙ୍କୁ ପଚାରି ବୁଝିବା ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରି ଆମେ ଏ କାର୍ଯ୍ୟକୁ ଆହୁରି ଆଗେଇ ନେବାକୁ ଚେଷ୍ଟା କରିବା। ତ ସେଇଥିପାଇଁ ଯଦି ଆଜି ଆମେ ତ ବର୍ଷ ମାଳ ଆଣିନାହାନ୍ତି, ଭରଦ୍ୱାଜ କୁଆଡ଼େ ଗଲେଣି, ଆମର ମୁଁ ପାରସ୍ପରକୁ ଆଜି ଅନୁରୋଧ କରିବି, ଅଲିପୁର କାଲି ତ କହୁଥିଲେ ଆମକୁ, ଆମେ କିଛି ମାଳ ଅଧିକ ଆଣିବା। ଆସନ୍ତା ରବିବାର ଅଛି, ରଥପ୍ରଭୁ ପରମୁଣ୍ଡାରେ ପ୍ରୋଗ୍ରାମ ଅଛି ବୋଧେ, ରଥପ୍ରଭୁଙ୍କ ଘରେ ଆମର ବସନ୍ତରାଜ ପ୍ରଭୁଙ୍କ ଘରେ ଆସନ୍ତା ରବିବାର ଅଛି ତାଙ୍କର ପ୍ରୋଗ୍ରାମ, ସେଇଠିକି ଆମେ କିଛି ମାଳା ଦେବା ଏବଂ ସେଇଠି ଏଇସବୁ କଥା ଆଲୋଚନା କରିବା। ଆମର ହେଇପାରୁନି, ଯେଉଁ ନୂଆ ଭକ୍ତମାନେ ଆସୁଛନ୍ତି ସେମାନେ ଅନ୍ତ ଯିଏ ଆସୁଛନ୍ତି ଶ୍ରବଣ କରୁଛନ୍ତି ସେମାନଙ୍କୁ କିଛି ଆମର ଚାରିଟା ନିୟମ କଥା, ଚାରିଟା ପ୍ରିନ୍ସିପଲ କଥା କହିବା, ଏବଂ ଯେଉଁମାନେ ଆମର ଏଠୁ ଯୋଗ ଦେଲେଣି ସେମାନେ କେତେ ଉନ୍ନତି କରୁଛନ୍ତି, କ'ଣ କରୁଛନ୍ତି, କି ଧାରା ପାଳନ କରୁଛନ୍ତି, ଆମେ ତାଙ୍କୁ ମଧ୍ୟ କିଛି ଆଲୋଚନା କରି ପଚାରିବା। ଆଜି ମଧ୍ୟ ଆମେ ମନସ୍ଥ କରିଛୁ ଯେଉଁ ଭଗବାନ ଆସିଛନ୍ତି ତାଙ୍କୁ ଆମେ କିଛି କିଛି ପ୍ରଶ୍ନ ପଚାରି ବୁଝିବୁ ପ୍ରକୃତରେ ସେମାନେ କେତେ ଦୂର ଆଲୋଚନା କରୁଛନ୍ତି। ଆମର ବସନ୍ତରାଜ ପ୍ରଭୁ ଆସୁଛନ୍ତି ସପ୍ତାହରେ ଥରେ ଆସୁଛନ୍ତି, ସେ ଆଗରେ ବସି ଘୁମେଇଲେଣି, ଭାରି ଦୁଃଖ ଲାଗୁଛି। ଜଣେ ଆଗରେ ବସିଲେ ଆମେ କ୍ଲାସ କରିପାରିବୁନି, ଯିଏ କ୍ଲାସ ପଢେଇବ ଯିଏ କ୍ଲାସ କରିବ, ଆମେ ପାଠ ପଢେଇଲା ଗୋଟେ ପିଲା ଘୁମେଇଲେ କିନ୍ତୁ ବାଡ଼େଇ ବଡ଼େଇ ଘୁମେଇବେ, ଜଣେ ତ ସିଏ ଘୁମେଇଲେ ଆଉ ସମସ୍ତେ ଘୁମେଇବେ, ଆଉ ସେମିତି ଆମେ ଆଗରେ ଘୁମେଇ ପଛରେ ପଳାଓ। ନାଇଁ ଜାଣିକିରି ମୁଁ କହୁନି, ଜାଣିକିରି କେମିତି ସେମିତି କରିବ ନାହିଁ, ସେମିତି ଖିଚକାମିଆ କଥା କୁହ ନାହିଁ, ସେମିତି ମୋତେ କରିବ ନାହିଁ। କାହିଁକି ଯାହାକୁ ନିଦ ମାରିଲା ମାଡ଼ିବ, ସ୍ୱାଭାବିକ ଆମର ମାଡ଼ିବ, ଆମେ ପଛକୁ ପଳେଇବା, ବେଶ ନିଦ ଭାଙ୍ଗିବା ଠିଆ ହିଁ ଶୁଣିବ। କ୍ଲାସରେ ଆମେ ଯେମିତି କ୍ଲାସ ଜଣେ ପିଲାକୁ ଶୁଣୁଛି, ଜଣେ ପିଲାକୁ ଡିଷ୍ଟର୍ବ କରୁଛି,